શ્રીમદ ભગવદ્ ગીતા સંપૂર્ણ થયા ବ୍ରହ୍ମାଙ୍କ ଉପରେ ଭଗବାନ ଅଛନ୍ତି, ତାଙ୍କର ଭୌତିକ ରୂପ ନାହିଁ ଏବଂ ସେ ସମସ୍ତ ପ୍ରକାର ଭୌତିକ ଦୋଷରୁ ମୁକ୍ତ ଅଟନ୍ତି। ଯିଏ ତାକୁ ଜାଣିପାରେ ସେ ମଧ୍ୟ ଦିବ୍ୟ ହୋଇଯାଏ, କିନ୍ତୁ ଯେଉଁମାନେ ତାକୁ ଜାଣି ନ ପାରନ୍ତି ସେମାନେ ହିଁ ଏ ଭୌତିକ ଜଗତରେ ଦୁଃଖ ଭୋଗ କରନ୍ତି। ମାୟାବାଦୀମାନେ ଏ ଶ୍ଳୋକରେ ଥିବା ଅରୂପମ୍ ଶବ୍ଦ ଉପରେ ଅଧିକ ଗୁରୁତ୍ୱ ଆରୋପ କରନ୍ତି, କିନ୍ତୁ ଏ ଅରୂପମ୍ର ଅର୍ଥ ନିରାକାର ନୁହେଁ। ଏହା ବ୍ରହ୍ମସୂତ୍ରରେ ବର୍ଣ୍ଣିତ ସଚ୍ଚିଦାନନ୍ଦ ରୂପ କଥା କହୁଛି। ଯେ ତାକୁ ଜାଣେ ସେ ଜନ୍ମରୁଯାଏ ସେ ପରମପୁରୁଷ ଭଗବାନଙ୍କର ଜ୍ଞାନ ବିନା ମୁକ୍ତିର ଅନ୍ୟ ପନ୍ଥା ନାହିଁ। ସେ ପରମପୁରୁଷ ଅପେକ୍ଷା ଅଧିକ ଉନ୍ନତ ସତ୍ୟ କିଛି ନାହିଁ, କାରଣ ସେ ପରମ ସତ୍ୟ ଅଟନ୍ତି। ସେ କ୍ଷୁଦ୍ରତମ ଅଣୁ ଅପେକ୍ଷା କ୍ଷୁଦ୍ରତର ଏବଂ ବୃହତ୍ତମ ଅପେକ୍ଷା ବୃହତ୍ତର ଅଟନ୍ତି। ସେ ଏକ ନିରବ ବୃକ୍ଷ ରୂପେ କଲ୍ୟାଣ ଏବଂ ସେ ପରଜ୍ଞାନକୁ ଆରୋଗ୍ୟ କରନ୍ତି। ମୁଖ୍ୟ ଯେପରି ତା ଚେରକୁ ଚାରିଆଡ଼େ ବିସ୍ତାର କରେ ସେହିପରି ସେ ତାଙ୍କର ବ୍ୟାପକ ଶକ୍ତିକୁ ଚାରିଆଡ଼େ ବିସ୍ତାର କରନ୍ତି। ଏ ଶ୍ଳୋକମାନଙ୍କରୁ ଏହି ସିଦ୍ଧାନ୍ତ ମିଳିଛି ଯେ ଅଦ୍ୱୈତ ପରମ ସତ୍ୟ ହେଉଛନ୍ତି ପରମପୁରୁଷ ଭଗବାନ। ସେ ତାଙ୍କର ଉଭୟ ଅଚିତ ଓ ଅଚିତ ତା ଦିବ୍ୟ ଓ ଜନଙ୍କ ଶକ୍ତି ସାହାଯ୍ୟରେ ସର୍ବବ୍ୟାପକ ଅଟନ୍ତି। ଭଗବାନଙ୍କର ଆଜିର ଦିନରେ ଭଗବାନ ବନ୍ଧନ ହେଇଥିଲେ, ସେଥିପାଇଁ ଏଇ ମାସଟା ସାରା ଏଇ କାର୍ତ୍ତିକ ମାସ ବା ଦାମୋଦର ମାସ କୁହାଯାଏ। କୃଷ୍ଣଙ୍କ ଚରଣରେ ଏଇ କାର୍ତ୍ତିକ ମାସ ଦାମୋଦର ମାସ ବୋଲି କୁହାଯାଏ। ତେଣୁ ଏଇ ମାସଟି ଆମେ ଭଗବାନ ଦାମୋଦରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରୁଛେ ସକାଳେ ଏବଂ ସନ୍ଧ୍ୟାବେଳେ। ଆମର ବିଶ୍ୱନାଥ ଚତୁର୍ଥୀ କହିଛନ୍ତି ଆଜିର ଏଇ ଦିନରେ ଏଇ ଦୀପାବଳି ଦିନରେ ମାତାଙ୍କୁ ବନ୍ଧନ କରେ। ଯାହା ହଉ ଆଜି ଆମେ ଏଇ ଦିନରେ ପବିତ୍ର ଦିବସରେ ଆଜି ଆମେ ମଧ୍ୟ ଭଗବାନଙ୍କ ବିଷୟରେ କିଛି କଥା ଶୁଣିବା ବା କୀର୍ତ୍ତନ କରିବା। ଆଜି ସେଇ ଭଗବାନ ଯିଏକି ଦାମୋଦର ରୂପରେ ବନ୍ଧା ହେଇଥିଲେ ଆଜି ସେ ଭଗବାନ ମଧ୍ୟ ସମସ୍ତ ଜୀବକୁ ବାନ୍ଧିଛନ୍ତି। ଆମର ଭଗବତ ଚତୁର୍ଥ ସଂଧ୍ୟାରେ ମନେ ପାଇବେ ଯେ ସତ୍ଵ ରଜ ସମିତି ଗୁଣା ପ୍ରକୃତି ସମ୍ଭବା ବିବଦନ୍ତି ମନୋଭାବ ଦେହେ ଦେହି ନ ମଧ୍ୟ। ଏ ଭୌତିକ ଜଗତରେ ଯେତେ ଦେହି ଅଛନ୍ତି ମାନେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଏ ସମସ୍ତେ ଏ ତିନି ଗୁଣ ଭିତରେ ବନ୍ଧା ହେଇଛନ୍ତି ରଜ ସମିତି। ଏହି ପ୍ରକୃତିର ଗୁଣରୁ ଏଇ ତିନୋଟି ଆସୁଛି, ପ୍ରକୃତିରୁ ଏଇ ତିନୋଟି ଗୁଣ ଆସୁଛି ସତ୍ଵ ରଜ କମ। ଏଇ ତିନି ଗୁଣରେ ସମସ୍ତେ ବନ୍ଧା ହେଇଛନ୍ତି, ତେଣୁ ଯିଏ ସମସ୍ତଙ୍କୁ ବାନ୍ଧିଛନ୍ତି ସିଏ ମଧ୍ୟ ଆଜି ବନ୍ଧା ହେଇଛନ୍ତି ତାଙ୍କ ମାତାଙ୍କର। ତାଙ୍କୁ କେହି ପ୍ରକୃତିରେ ବାନ୍ଧି ପାରିବେନି, ସିଏ ହେଉଛନ୍ତି ପ୍ରକୃତରେ ସ୍ୱାଧୀନ, ସେ ବନ୍ଧି ନୁହନ୍ତି, ସେ ସ୍ୱାଧୀନ ଆତ୍ମା ବା ସ୍ୱାଧୀନ ଭଗବାନ ହେଉଛନ୍ତି ପୂର୍ଣ୍ଣ ସ୍ୱରାଟ, କିନ୍ତୁ ସେ ନକ୍ରିୟ ବନ୍ଧା ହୁଅନ୍ତି। ଆମେ ଜାଣିବା ଯେତେବେଳେ ଭାରତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଦାମୋଦର ଲୀଳା ନବମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ମାତା ଯେତେବେଳେ ତାଙ୍କୁ ବାନ୍ଧୁଛନ୍ତି ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ କମିଯାଉଛି। ଦଶମ ସ୍କନ୍ଧ ନବମଧ୍ୟରେ ବର୍ଣ୍ଣନା କରାଯାଇଛି ଦୁଇ ଆଙ୍ଗୁଳ କମିଯାଉଛି, ଯେତେ ଦୌଡ଼ି ଆଣିଦେଲେ ମଧ୍ୟ ତାକୁ ବାନ୍ଧିକିରି ସେ ଦୌଡ଼ି ସହିତ ବାନ୍ଧିକିରି ଯେତେବେଳେ ତାଙ୍କ ଚାରିପଟେ ବୁଲିଲା ବେଳକୁ ସେ ପୁଣି ଦୁଇ ଆଙ୍ଗୁଳ ଛୋଟ ହେଇଯାଉଛି। ଭଗବାନ ସେତେବେଳେ ସେ ବନ୍ଧା ହେଇଛନ୍ତି, ପ୍ରକୃତରେ ଭଗବାନ କି ବାନ୍ଧି ପାରିବେନି।
ଏମିତିକି ଆମର ବନା କହିଲେ ଆମର ପୁରୀରେ ଜଗନ୍ନାଥଙ୍କୁ ଯୋଉ ଦିଆଯାଏ ପୁରାଣ ଦିଆଯାଏ ସେଠି କିଛି ପୁରାଣଟା ବନ୍ଧା ହେଇନଥାଏ, ସେ ଖୋଲା ଖୋଲା ପୁରା ପୁରା ଭଗବାନ ଦିଆଯାଏ। ତାର ଉଦ୍ଦେଶ୍ୟ ଅର୍ଥ ହଉଛି ଯେ ଭଗବାନଙ୍କୁ ଆମେ ମାପି ପାରିବାନି, ଭଗବାନ ଏଭଳି ଭାବରେ ସେଇ ଭଗବାନ ଭଗବତ ଗୀତାରେ ସମସ୍ତ ବେଦର ସମସ୍ତ ଜ୍ଞାନକୁ ଏ ଭଗବତ ଗୀତାରେ ବର୍ଣ୍ଣନା କରିଥାଏ। ବିଶେଷ ଭାବରେ ସପ୍ତମ ଅଧ୍ୟାୟରୁ ଦ୍ୱାଦଶ ଅଧ୍ୟାୟ ଏଇ ବାର ଏଇ ଛଅଟି ଅଧ୍ୟାୟରେ ଭକ୍ତି ବିଷୟରେ ବର୍ଣ୍ଣନା କରାଯାଇଥିଲା ଏବଂ ଅନ୍ତିମରେ ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୁଗରେ ଭଗବାନ ଭକ୍ତି ବିଷୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଥିଲେ ଏବଂ ସେଇଥିରେ ସେ କହୁଛନ୍ତି କେମିତି ସେ ବନ୍ଧା ହେବେ। ତେଣୁ ମାତା ଯଶୋଦା ଯଦିଓ ସେ ତାଙ୍କର ଜ୍ଞାନ ନାହିଁ, ସେ ଗୋପାଳଜଣୀ କୂଳରେ ଜନ୍ମ ହୋଇଛନ୍ତି, ତାଙ୍କର ବୈଶ୍ୟ ଆମର ଆସନ୍ତାକାଲି ଦାମୋଦରଙ୍କର ଭଗବାନଙ୍କର ଗୋବର୍ଦ୍ଧନ ପୂଜା ଆସନ୍ତାକାଲି ପାଳନ ହେବ। ଭଗବାନ କହିବେ ସେଠି ଆମେ ହେଉଛୁ ବୈଷ୍ଣବ ବୈଶ୍ୟ, ଯେଉଁମାନେ ବ୍ରାହ୍ମଣ ସେମାନଙ୍କର କାମ ହେଉଛି ବିଭିନ୍ନ ଜ୍ଞାନ ଇତ୍ୟାଦି ଅଧ୍ୟୟନ କରିବେ, ସମ ଧନ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବ ନିବଚ ଜ୍ଞାନ ବିଜ୍ଞାନ ଧର୍ମ କର୍ମ ସ୍ୱଭାବ ଏ ହେଉଛି ବ୍ରାହ୍ମଣର କର୍ମ। କିନ୍ତୁ ବୈଶ୍ୟର କର୍ମ ସେ ହେଉଛି କହୁଛନ୍ତି ଆମେ ହେଉଛୁ ବୈଶ୍ୟ, ଆମର କାର୍ଯ୍ୟ ହେଉଛି କ'ଣ ନା କୃଷି ବାଣିଜ୍ୟ ଗୋରକ୍ଷା କୃଷି ଧର୍ମ ଏ ଚାରୋଟି ହେଉଛି ବାର୍ତ୍ତା ଚତୁର୍ଦ୍ଦୟ। ଏଇ ଚାରୋଟି ବାର୍ତ୍ତା ଏଇ ଆମର କାର୍ଯ୍ୟ ହେଉଛି କୃଷି କରିବା ବାଣିଜ୍ୟ କରିବା ଗୋରକ୍ଷା କରିବା କୃଷି ତାଙ୍କର ବ୍ୟବସାୟ ଯୋଉ ଧନ ଇତ୍ୟାଦି ଲାଗୁଛି ସୁନ୍ଦର ଲାଗୁଛି ସେଇ ଚାରୋଟି କାମ ହେଉଛି ପରିସର। ଭଗବାନ କହୁଛନ୍ତି ଆମର କାମ ହେଉଛି କେବଳ ଗୋରକ୍ଷା। ତେଣୁ ସେମାନେ ବୃନ୍ଦାବନରେ ଗୋପବନ୍ଧୁ ମାନେ ସେମାନେ କୌଣସି ଅଧ୍ୟୟନ କରୁନାହାନ୍ତି, ତାଙ୍କର ଗୋଟିଏ କାମ ହେଉଛି ସେମାନେ ଚାଷ କରିବେ ବା କୃଷି ଗୋରକ୍ଷା କରିବେ ଏଇ କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ଭଗବାନ ଗୋବର୍ଦ୍ଧନ ପୂଜା କରିଛନ୍ତି। କିନ୍ତୁ ତାଙ୍କ ମାତା ଯଦିଓ ସେ କୌଣସି ଅଧ୍ୟୟନ କରିନାହାନ୍ତି କିନ୍ତୁ ସମସ୍ତ ଜ୍ଞାନ ତାଙ୍କର ରହିଛି। ଭକ୍ତ ଯେଉଁମାନେ ଭଗବାନର ଭକ୍ତ ଭଗବାନ ଆମେ କହିଥିଲୁ ଗୋଟେ ଥର ଏଇଠି କହିଥିଲୁ ଯେ ଭଗବାନ ତାଙ୍କ ହୃଦୟରେ ସେ ଜ୍ଞାନ ରୂପକୁ ପ୍ରତିଭ ଜାଣିଛନ୍ତି। ଦଶ ଅଧ୍ୟାୟରେ କହିଯାଇଛି ଭଗବାନ କହିଛନ୍ତି ଯେ ତେଷାମ ଏବାନୁକମ୍ପାତମ ଅଜ୍ଞାନତମ ତମ ନାଶୟାମି ଆତ୍ମ ଭାବତୁ ଜ୍ଞାନ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କୌଣସି ଅଧ୍ୟୟନ ନକଲେ ମଧ୍ୟ ଭଗବାନ ତାଙ୍କ ହୃଦୟରେ ଜ୍ଞାନ ରୂପକୁ ପ୍ରତିଭ ଜାଣିଛନ୍ତି, ଯାହାଫଳରେ କି ସେମାନେ ଭଗବାନ ପୂର୍ଣ୍ଣ ଭାବେ ଜାଣିପାରିବେ। ତେଣୁ ମାତା ଯଶୋଦା ସେଭଳି ଭାବରେ ଭଗବାନଙ୍କର ଭକ୍ତ, ତେଣୁ ସେ କୌଣସି ଅଧ୍ୟୟନ ନକଲେ ମଧ୍ୟ ସେ ଭଗବାନ କେତେ ଆନ୍ଦ୍ରିବ ସେ ଜାଣିଛନ୍ତି। ତେଣୁ ଆମେ ଅନ୍ତପକ୍ଷେ ଆମେ ଏଇ ଭକ୍ତି ମାର୍ଗରେ ଯଦି ଅଗ୍ରସର ହେବା ତାହେଲେ ଆମେ ମଧ୍ୟ ଜାଣିପାରିବା ଯେ ଭଗବାନ କେମିତି ବନ୍ଧନ ହେବେ ସେ ନିଜେ ବର୍ଣ୍ଣନା କରୁଛନ୍ତି। ଭଗବାନ ସମସ୍ତଙ୍କୁ କହିଯାଇଛି ଭଗବାନ ସମସ୍ତଙ୍କୁ ମୁକ୍ତି ସହଜରେ ପ୍ରଦାନ କରିବେ, କିନ୍ତୁ ଭକ୍ତି କାହାକୁ ସେ ପ୍ରଦାନ କରନ୍ତି କାହିଁକି ନା ଭକ୍ତି ଦ୍ୱାରା ସେ ବନ୍ଧନ ହେଇଯାନ୍ତି, ଯଦି ମା ତାଙ୍କୁ ବନ୍ଧନ କରିଛନ୍ତି ସେଭଳି ଭାବରେ ଭଗବାନ ଭକ୍ତି ମାଧ୍ୟମରେ ବନ୍ଧନ ହେଇଯାନ୍ତି। ତେଣୁ ଭଗବାନ ବହୁତ ସହଜରେ ସମସ୍ତେ ମୁକ୍ତି ପ୍ରଦାନ କରିବେ କିନ୍ତୁ ଏ ଭକ୍ତି ସହଜରେ ପ୍ରଦାନ କରନ୍ତି ନାହିଁ। ସେ ଭଗବତ ଗୀତାରେ ଯେଉଁ ଜ୍ଞାନ ସବୁ ଦିଆଯାଇଛି ଗୁହ୍ୟ ଜ୍ଞାନ ହେଉଛି ଏ ମୁକ୍ତି ଜ୍ଞାନ ସବୁ ପାଇବ, ଜ୍ଞାନ ଜ୍ଞାନ ବିଷୟରେ ବର୍ଣ୍ଣନା କରେ ହେଉଛି ଗୁହ୍ୟ ସେଇ ଜ୍ଞାନ ମାଧ୍ୟମରେ ଜଣେ ଯଦି ପ୍ରାପ୍ତ ହେବ ତାହେଲେ କେମିତି ସେ ଉଦ୍ଧାର ମୁକ୍ତି ହେବ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଆଉ ଟିକେ ଗୁହ୍ୟତର ବା ଆଉ ଟିକେ ଅଧିକା ଯେଉଁ ଗୋପନୀୟ ଜ୍ଞାନ ହେଉଛି ସେଟା ହେଉଛି ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ଅଷ୍ଟାଙ୍ଗ ଯୋଗ ବିଷୟରେ। ସେ ହେଉଛି କ'ଣ ନା ଭଗବାନଙ୍କୁ କେମିତି ସମସ୍ତଙ୍କ ହୃଦୟରେ ଭଗବାନ କେମିତି ପରମାତ୍ମା ଭିତରେ ଅଛନ୍ତି ସେଇ ଜ୍ଞାନଟି ଭଗବାନ ପ୍ରଦାନ କରିଛନ୍ତି, ଏ ହେଉଛି ଗୁହ୍ୟତର ଜ୍ଞାନ। ଏବଂ ସବୁଠାରୁ ଗୁହ୍ୟତର ଜ୍ଞାନ ହେଉଛି ଭଗବାନଙ୍କର ଭକ୍ତି। ତେଣୁ ଏଇ ଭଗବତ ଗୀତାରେ ତିନି ପ୍ରକାର ଯେଉଁ ଜ୍ଞାନ ଦିଆଯାଇଛି ପ୍ରଥମ ଛଅଟି ଅଧ୍ୟାୟରେ ଏଇ ଗୁହ୍ୟ ଜ୍ଞାନ ଦିଆଯାଇଛି ଏବଂ ଏଇ ମଝିରେ ଯେଉଁ ଛଅଟି ଅଧ୍ୟାୟ ସାତରୁ ବାର ଏଇ ଛଅଟି ଅଧ୍ୟାୟରେ ଭଗବାନ ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛନ୍ତି। ସବୁଠାରୁ କେମିତି ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିବା ତେଣୁ ଏଇ ସପ୍ତମ ଅଧ୍ୟାୟରେ ଏବଂ ତେରରୁ ଅଠର ଏଇ ଛଅଟି ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, ଜ୍ଞାନ ଜ୍ଞାନକାଣ୍ଡ ସେଇଟା କହିଛନ୍ତି, ଜ୍ଞାନ ତେଣୁଟି ଯେଉଁ ଛଅଟି ଅଧ୍ୟାୟ ଏ ଜ୍ଞାନ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଆମେ ପାଠ କରିବା ଯେ ଭଗବାନ କେମିତି ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ନିଜ ବିଷୟରେ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରୁଛନ୍ତି, ଯେମିତି ଜ୍ଞାନ ଜ୍ଞାନ ବିଜ୍ଞାନ ଯୋଗ ଭଗବତ ଗୀତା ସପ୍ତମ ଅଧ୍ୟାୟକୁ ଜ୍ଞାନ ବିଜ୍ଞାନ ଯୋଗ ବୋଲି କୁହାଯାଉଛି। ଜ୍ଞାନ ଖାଲି ଜାଣିଲେ ହେବନି, ସେ ଜ୍ଞାନକୁ କେମିତି ଆମେ ନିଜ ଜୀବନରେ ଆଚରଣ କରିପାରିବା ସେଇ ଜ୍ଞାନଟା ଆମେ ଭଗବାନ ଭଗବତ ଗୀତାର ସପ୍ତମ ଅଧ୍ୟାୟରୁ ଦ୍ୱାଦଶ ଅଧ୍ୟାୟ ଏଇ ବାରଟି ଅଧ୍ୟାୟରେ ସବୁଠାରୁ ଗୁହ୍ୟତମ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ତେଣୁ ଏଠାରେ କହୁଛନ୍ତି ଯେ ଭଗବାନ କହୁଛନ୍ତି ମତ ପରତର ଭଗବାନଙ୍କ ସମସ୍ତ ପରେ ପ୍ରଶ୍ନ ଆସେ ଯେ ଅନ୍ତିମ ସତ୍ୟ କୁହାଯିବ ଜୀବନ କାରଣ ଶରୀର ସମ୍ବନ୍ଧୀୟ ତେଣୁ ଜଣେ ମାନବ ଜନ୍ମ ପାଇଛି ମାନେ ପ୍ରକୃତ ତାର ମାନବ ଜନ୍ମ ଆରମ୍ଭ ହବ ନା ଯଦି ସେ ଜିଜ୍ଞାସା ଜଣେ ବ୍ରହ୍ମ ଜିଜ୍ଞାସା ଆସୁଛି ଜନ୍ମାଷ୍ଟ୍ରୋକରୁ ଆମର ଭାଗବତ ଆରମ୍ଭ ହେଇଛି ଭଗବତ ସର୍ବୋପନିଷଦ ଭାଗ ଦୁଃଖ ପରନନ୍ଦନ ପାଠ୍ୟବସ୍ଥା ଗୀତା ମୃତ ସମସ୍ତ ଉପନିଷଦ ସମସ୍ତ ବେଦର ସାର ଗୀତାରେ ଭଗବାନ ଦେଇଛନ୍ତି ଏବଂ ସେଇ ସାର ଭିତରେ ଏଇ ସାତରୁ ବାର ଏଇ ଅଧ୍ୟାୟ ମଧ୍ୟରେ ଏଇ ଛଅଟି ଅଧ୍ୟାୟରେ ଭଗବାନ ସେଇ ସାର ଜିନିଷର ସାର ଜିନିଷ ବର୍ଣ୍ଣନା କରିଛନ୍ତି ତେଣୁ ଯେତେବେଳେ ବ୍ରହ୍ମ ଜିଜ୍ଞାସା ହଉଛି ବା ଅନ୍ତିମ ସତ୍ୟ ବିଷୟରେ ଯେତେବେଳେ ପ୍ରଶ୍ନ ଆସୁଛି ସେତେବେଳେ ବିଭିନ୍ନ ତତ୍ତ୍ୱବିତ ଭାଗବତ ବର୍ଣ୍ଣନା କରାଯାଇଛି ଜ୍ଞାନ ଅଧ୍ୟୟନ ବ୍ରହ୍ମେତି ପରମାତ୍ମା ଭଗବାନ ଶବ୍ଦ ଦେ ସେମିତିରେ ଯେଉଁମାନେ ବ୍ରହ୍ମ ତତ୍ତ୍ୱ ବ୍ରହ୍ମ ଅଧିକାର ସେମାନଙ୍କର ଅନ୍ତିମ ତତ୍ତ୍ୱ ହେଉଛି ବ୍ରହ୍ମ ବା ଭଗବାନ ହେଉଛନ୍ତି ନିରାକାର ତାଙ୍କର କୌଣସି ଆକାର ନାହିଁ ଅନ୍ତିମ ସତ୍ୟ ହେଉଛି ଏଇଟା ବି ସେମାନେ ବ୍ରହ୍ମବାଦୀ କହିବେ ଏବଂ ଯେଉଁମାନେ ପରମାତ୍ମାବାଦୀ ସେମାନେ କହିବେ ଅନ୍ତିମ ସତ୍ୟ ହେଉଛି ପରମାତ୍ମା ପରମାତ୍ମା ଦେବୀ ସମସ୍ତ ଗୁରୁଦେବ ରହିଛନ୍ତି ଏବଂ ଅଣୁ ପରମାତ୍ମା ରହିଛନ୍ତି ସେ ପରମାତ୍ମା ହେଉଛନ୍ତି ଅନ୍ତିମ ସତ୍ୟ ତାଙ୍କର ଉପରେ ଆଉ କିଛି ନାହିଁ ବୋଲି ସେମାନେ କହିବେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କହିବେ ସେ ଅନ୍ତିମ ତତ୍ତ୍ୱ ହେଉଛି ଭଗବାନ ତାଙ୍କର ଉପରେ ଆଉ କିଛି ତତ୍ତ୍ୱ ନାହିଁ ଭଗବାନ ନିଜେ ସବୁ ଯେଉଁ ଯାହାର ଯାହାର ସବୁ ରହିଛି ବିଭିନ୍ନ ତତ୍ତ୍ୱ ସବୁ ରହିଛି ସେ ତତ୍ତ୍ୱକୁ ସମାଧାନ ଦେଇଛି ଭଗବାନ ନିଜେ କହୁଛନ୍ତି ଯେ ଭକ୍ତ ପରତର ମୋ ଠାରୁ ଆଉ କିଛି ସମସ୍ତ ସତ୍ୟ ନାହିଁ ଯେଉଁମାନେ କହୁଛନ୍ତି ବ୍ରହ୍ମ ବା ଯେଉଁମାନେ କହୁଛନ୍ତି ପରମାତ୍ମା ସେ ସବୁ ମଧ୍ୟ ମୋର ଅଂଶ ଭଗବାନ କହିଲେ ସେଟା ଯେତେ ଦେଖୁଛେ ସୂର୍ଯ୍ୟର ଆଲୋକ ଦେଖୁଛେ ବା ଚନ୍ଦ୍ରର ଆଲୋକ ଦେଖୁଛେ ଏସବୁ ଦେଶ ପ୍ରଭାବ ଜଗଦଣ୍ଡ କୋଟି ଯାହାଙ୍କର ପ୍ରଭାବ ଯାହାଙ୍କର ଶରୀରର ଆଲୋକରୁ ଏଇ ସମସ୍ତ ଜଗଦଣ୍ଡ କୋଟି 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 ଜଗଦଣ୍ଡ ବା କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଇଛି ଏବଂ ଏହିସବୁ ବିଶ୍ୱବ୍ରହ୍ମାଣ୍ଡ ଯେଉଁ ଆଲୋକ ଆସୁଛି ସୂର୍ଯ୍ୟର ଆଲୋକ ବା ଚନ୍ଦ୍ରର ଆଲୋକ ବା ଯେତେ ନକ୍ଷତ୍ର ଗ୍ରହ ସମସ୍ତଙ୍କର ଯେଉଁ ଆଲୋକ ଆସୁଛି ସେ ଆଲୋକ ହେଉଛି ଭଗବାନ କହୁଛନ୍ତି ସେସବୁ ହେଉଛି ଭଗବାନଙ୍କର ପ୍ରଭାବ ପ୍ରଭୁ ଜଗଦଣ୍ଡ କୋଟି 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 ଜଗଦଣ୍ଡକୁ ଯେଉଁ ଆଲୋକ ସେସବୁ ଭଗବାନଙ୍କର শরীর অঙ্গর বাড়ি বহু প্রকার বিভূতি বহু ঐশ্বর্য সব রয়েছে, সেসব মধ্যে সেই ভগবান প্রভাব প্রভুত কোটি কোটি ব্রহ্ম নিষ্কল অনন্ত অশেষ ভূত। এই যে অনেক ভূত জীব সব রয়েছেন বা ভূত জগৎ সব রয়েছে, অনন্ত কোটি রয়েছে, তার আমি গড়ি পারিবানি, তাকে সীমিত করিপারিবানি, অনন্ত কোটি তাকে অসীম কুহযাচ্ছে। ভগবান ব্রহ্মবাদী বা জ্ঞান মানে অগ্রসর হচ্ছে, সে অন্তিম সত্য হচ্ছে নিরাকার, তাকে কোশি আকার নাই, এবং সেমানে সেটা কোহি প্রভাত মানে একটু উদাহরণ দিচ্ছে, উপনিষদ সব বর্ণনা করা যাচ্ছে। বিশেষ ভাবে উপনিষদ রে নিরাকার ভগবানের যে ব্রহ্ম বিষয়ে বিস্তার ভাবে বর্ণনা করা যাইছে, সবিশেষ বর্ণনা আমার বেদরে ইত্যাদি রয়েছে, কিন্তু উপনিষদ রে ভগবানের নির্বিশেষ বর্ণনা বিস্তার ভাবে রয়েছে। তেমন এই দুটি শ্লোককে উদ্ধার করি, সেখানে যে নির্বিশেষবাদী মানে সেমানে কুহতি যে অন্তিম সত্য হচ্ছে নিরাকার, মানে কোনো আকার নেই। সেমানে বহুত প্রকার বেদান্ত সূত্র ইত্যাদি প্রদান করছেন, কিন্তু সেমানে জানি না যে অন্তিম তত্ত্ব হচ্ছে গোবিন্দ, মানে গোবিন্দ সূত্র। কারণ শঙ্করাচার্য সে সময় বৌদ্ধদেবঙ্কর যে ধর্ম রয়েছিল বৌদ্ধ ধর্ম, যেটি ভগবানকে গ্রহণ করুনে, বেদ গ্রহণ করুনে, যজ্ঞকে গ্রহণ করুনে, এইভাবে পরিস্থিতি ছিল, যেটি শঙ্করাচার্য এই নির্বিশেষ ভাবে প্রচার করছেন ব্রহ্মচর্য জগত বিদ্যা, এই যে প্রচার করছেন। তেমন বিশেষ ভাবে আমার ভারতবর্ষের অধিকাংশ এই নির্বিশেষ বাদের সপক্ষে কুহন্তি, অন্তিম সত্য হচ্ছে নিরাকার, যেমনি এতে তাঁর বুদ্ধি নাই সেমানে ভাবতে কন না, সে ছিলেন অব্যক্ত, অন্তিম সত্য হচ্ছে অব্যক্ত, যেতবে সে আসুচন্দ বিভিন্ন রূপ নেই আসুচন্দ বিভিন্ন অবতার নেই আসুচন্দ, সেতবে সে গোটে শরীর গ্রহণ করছে, অব্যক্তি মাপন্ন মনে মা অবুদ্ধ, যে এতে বুদ্ধিমান ব্যক্তি নুহতি অবুদ্ধ ব্যক্তি সে এইভাবে ভাবে কুহতি, কিন্তু সে জানতে না এই যে পরম ভাব প্রদান সে অন্তিম সত্য কন সে জাঁপারে না, অন্তিম সত্য ভগবান কুহতি যে মত পরতর জ্ঞান ভগবান অন্তিম সত্য যদি আমি যা যেমনি আমার উদাহরণস্বরূপ ব্রহ্মা যে কিন্তু সর্বকারণ কারণ ঈশ্বর পরম কৃষ্ণ ঈশ্বর নিয়ন্ত্রণকারী। ସମସ୍ତଙ୍କର କିଛି କିଛି ନିୟନ୍ତ୍ରଣର
ରହିଛି, କ୍ଷମତା ରହିଛି,
ସମସ୍ତେ କିଛି କିଛି ନିୟନ୍ତ୍ରଣ କରୁଛନ୍ତି। ତେଣୁ ଯେଉଁ ନିୟନ୍ତ୍ରଣକାରୀ ଆମେ ଦେଖିବା ଯେ ମୁଁ ଅତ୍ୟନ୍ତ ଶକ୍ତିଶାଳୀ ନିୟନ୍ତ୍ରଣକାରୀ ସେ, କିନ୍ତୁ ତା ଉପରେ ମଧ୍ୟ ଜଣେ ନିୟନ୍ତ୍ରଣକାରୀ ଥିଲେ। ଆମେ ଦେଖିବା ଏଇଭଳି ଭାବରେ ଯାଇକରି ଅନ୍ତିମ ଯେତେବେଳେ ଆମେ ଜାଣିବା ଯେ ଭୌତିକ ଜଗତର ଅନ୍ତିମ ନିୟନ୍ତ୍ରଣକାରୀ କିଏ, ସେ ଆସିବେ ବ୍ରହ୍ମା, କାରଣ ସେ ହିଁ ସବୁ ସୃଷ୍ଟି କରୁଛନ୍ତି ବ୍ରହ୍ମା। କିନ୍ତୁ ବ୍ରହ୍ମା ଅନ୍ତିମ ନିୟନ୍ତ୍ରଣକାରୀ ନୁହନ୍ତି, ସେ ମଧ୍ୟ ଆସୁଛନ୍ତି କୋଉଠୁ ନା ଏ ଯୋଉ ଭଗବାନ ରହିଛନ୍ତି ଗର୍ଭଦେବ ହିସାବରେ ତାଙ୍କର ନାଭି ମଧ୍ୟରୁ ସେ ଆସୁଛନ୍ତି। ସେ ଯାହା ହେଇକରି ସେ ଜାଣିପାରୁନାହାନ୍ତି ସେ କିଏ, ସେ କୋଉଠୁ ଆସିଛନ୍ତି, ତାଙ୍କର ଉଦ୍ଦେଶ୍ୟ କ'ଣ, ସବୁ ସେ ଜାଣିପାରୁନାହାନ୍ତି। ତେଣୁ ସେ ହଜାର ବର୍ଷ ବର୍ଷ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ଯାହାଫଳରେ କି ସେ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ଅନ୍ତିମ ନିୟନ୍ତ୍ରଣକାରୀ ନୁହନ୍ତି, ବ୍ରହ୍ମାଙ୍କ ଠାରୁ ଉଦ୍ଧାର ଆସୁଛନ୍ତି ଗର୍ଭୋଦୟ ସାଇ ବିଷ୍ଣୁ, ଗର୍ଭୋଦୟ ସାଇ ବିଷ୍ଣୁଙ୍କର ଉଦ୍ଧାର ଆସୁଛନ୍ତି କାରଣ ସାଇ ବିଷ୍ଣୁ, କାରଣ ସାଇ ବିଷ୍ଣୁଙ୍କର ଉଦ୍ଧାର ଆସୁଛନ୍ତି ସଂକର୍ଷଣ ଆସୁଛନ୍ତି, ସଂକର୍ଷଣଙ୍କ ଠାରୁ ଉଦ୍ଧାର ଆସୁଛନ୍ତି ବଳରାମ ଆସୁଛନ୍ତି, ଏବଂ ବଳରାମଙ୍କ ଠାରୁ ଉଦ୍ଧାର ଆସୁଛନ୍ତି ଭଗବାନ କୃଷ୍ଣ। ତେଣୁ ଭଗବାନ କୃଷ୍ଣଙ୍କର ଆଉ ନିୟନ୍ତ୍ରଣ କରି କାହାକୁ ଆଉ ତାଙ୍କର କିଏ ନିୟନ୍ତ୍ରଣ କରିଥାନ୍ତି, ସେ ହେଉଛନ୍ତି ପରମ ସ୍ୱାଧୀନ ସ୍ୱରାଣ ସେଥିପାଇଁ କୁହାଯାଉଛି। କିନ୍ତୁ ସେ ଏତେ ସ୍ୱାଧୀନ ହେଲେ ମଧ୍ୟ ସେ ଏଇଟା ତାଙ୍କର ଭକ୍ତ ବତ୍ସଳ, ଭଗବାନଙ୍କର ଯେଉଁ ଗୁଣ ରହିଛି ଅନନ୍ତ କୋଟି ଗୁଣ ରହିଛି ମାନେ ଶେଷ କରିପାରିବା ନାହିଁ, ଏମିତି ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ଆଦିଦେବ ବା ଶେଷ ହିସାବରେ ଭଗବାନ ଅନନ୍ତଦେବ ତାଙ୍କର ହଜାର ଯେଉଁ ଅନନ୍ତଦେବ ଏ ଭୌତିକ ବ୍ରହ୍ମାଣ୍ଡକୁ ଧାରଣ କରି ଅନନ୍ତ ତାଙ୍କର ଗାୟନ ଗୁଣନ ଦଶ ଶତାନନ ଆଦିଦେବ ଦଶ ଶହ ମାନେ ଏକ ହଜାର ତାଙ୍କର ମୁଖରେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି, କିନ୍ତୁ ସେ ଶେଷ ହଉ, କିନ୍ତୁ ଏତେ ଗୁଣ ଥିଲେ ମଧ୍ୟ ଭଗବାନଙ୍କର ଗୋଟିଏ ଗୁଣ ହେଉଛି ସେ ହେଉଛି ଭକ୍ତ ବାସ୍ୟ, ଶେଷ ଗୁଣ ହେଉଛି ଭଗବାନଙ୍କ ଭକ୍ତ ବାସ୍ୟ, ଭଗବାନଙ୍କୁ ଜ୍ଞାନ ବର୍ଷ ବା ଯୋଗ ବର୍ଷ ବୋଲି କୁହାଯାଏ, ଭଗବାନଙ୍କୁ ଭକ୍ତ ବର୍ଷ ବୋଲି କୁହାଯାଉଛି। ତେଣୁ ଭଗବାନ ଭକ୍ତିର ଅଧୀନ ହେଇଯାଆନ୍ତି, ଯାହାକି ଆମେ ଦେଖିଲେ ଯଶୋଦା ମାଙ୍କର ଅଧୀନ ରହିକି ସେ ବନ୍ଧା ବନ୍ଧା ହେଇଛି। ତେଣୁ ସେଇ ଭଗବାନ ଯୋଉ ତାଙ୍କର ଭକ୍ତ ବର୍ଷତା ରହୁଛି ସେ ଭକ୍ତ ବର୍ଷଣା ଯୋଗୁଁ ସେ ନିଜକୁ ଅନ୍ୟ ଜଣଙ୍କର ଅଧୀନ କରନ୍ତି, ପ୍ରକୃତରେ ଭଗବାନ ହେଉଛନ୍ତି ଅନ୍ତିମ ନିୟନ୍ତ୍ରଣକାରୀ, ତାଙ୍କର ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି। ତେଣୁ ସେଠି ସେ କଥା ଭଗବାନ କହୁଛନ୍ତି ଯେ ସିଏ ହେଉଛନ୍ତି ମର୍ତ୍ତ ପରତର ନାନ୍ୟ ତିଥି ଅନ୍ତିମ ନିୟନ୍ତ୍ରଣକାରୀ ଯଦି ଆମେ ଦେଖିବା ପାଇଁ ଜାଣିବା ପାଇଁ ଚାହିଁବା ତାହେଲେ ସିଏ ହେଉଛନ୍ତି ଭଗବାନ ଯେତେ ଆସୁଛନ୍ତି ବିଭିନ୍ନ ସବୁ ରହିଛନ୍ତି ବିଭିନ୍ନ ମାନେ ଆମେ ବହୁତ ଜଗତରେ ଆମେ ଦେଖିବା ସାଧାରଣତଃ ଆମେ ଯେତେବେଳେ ସବୁଠାରୁ କିଏ ଆରାଧ୍ୟ ବୋଲି ଯଦି ଚିନ୍ତା କରିବା ବିଭିନ୍ନ ପ୍ରକାର ଆରାଧ୍ୟ ସବୁ ଆସୁଛନ୍ତି, କିଏ କହୁଛନ୍ତି ଦେବତାମାନେ ଆରାଧ୍ୟ, କିଏ କହୁଛନ୍ତି ଦେବତାମାନଙ୍କୁ ଶ୍ରେଷ୍ଠ ଯିଏ ହେଉଛନ୍ତି ବ୍ରହ୍ମା ଆରାଧ୍ୟ, କିଏ କହୁଛନ୍ତି ବିଷ୍ଣୁ ଆରାଧ୍ୟ, କିଏ କହୁଛନ୍ତି ଶିବ ଆରାଧ୍ୟ, କିଏ କହୁଛନ୍ତି କାଳୀ ପୂଜା ଆଜି ବୋଧେ କାଳୀ ପୂଜା, କିଏ କହୁଛନ୍ତି କାଳୀ ଦେବୀ ସିଏ ହେଉଛନ୍ତି ଆଦିଶକ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ମତ ସବୁ ରହିଛି। କିନ୍ତୁ ସବୁ ଅନ୍ତିମ ଯୋଉ ଆରାଧ୍ୟ ବସ୍ତୁ ସିଏ ହେଉଛନ୍ତି ଭଗବାନ କୃଷ୍ଣ, ଚୈତନ୍ୟ ମହାପୁରୁଷ କଥା କହୁଛନ୍ତି ଯେ ଆରାଧ୍ୟ ଭଗବାନ ବ୍ରଜେଶ ସମୟ ଭଗବାନଙ୍କର ବିଭିନ୍ନ ପ୍ରକାର ସବୁ ଅବତାର ସବୁ ଆସୁଛନ୍ତି। ଯେତେ ଆମେ ଏଇ ଯେଉଁ ଦେବତାମାନେ ଅଛନ୍ତି ସାଧାରଣତଃ କେତେ ଜଣ କୁହନ୍ତି ଯେ ହିନ୍ଦୁମାନଙ୍କର ଅନେକ ଭଗବାନ, ପ୍ରକୃତରେ ସେଟା ଠିକ୍ ନୁହଁ, ଭଗବାନ ହେଉଛନ୍ତି ଏକ ଅଦ୍ୱୟ, ତାଙ୍କର ଦୁଇ ନୁହନ୍ତି ସେ ହେଉଛନ୍ତି ଏକ ଅଦ୍ୱୟ, କିନ୍ତୁ ଯେଉଁମାନେ ଜାଣୁନାହାନ୍ତି ସେମାନେ ବିଭିନ୍ନ ପ୍ରକାର ମତ ପ୍ରଦାନ କରୁଛନ୍ତି, ଅନେକ ପ୍ରକାର ମତ ଆସୁଛି। ତେଣୁ ଭଗବାନଙ୍କର ଯେଉଁ ଯେତେ ସବୁ ଏ ଭୌତିକ ଜଗତରେ ଯେଉଁ 33 କୋଟି ଦେବତା ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଆସିଲେ ଆମର ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର, ଏ ତିନିଜଣ ଆସୁଛନ୍ତି। ତା ବାଦ ମଧ୍ୟ ଭଗବାନଙ୍କର ବିଭିନ୍ନ ଅବତାର ସବୁ ଆସୁଛନ୍ତି, ବିଶେଷ ଭାବରେ ବିଷ୍ଣୁଙ୍କର ବିଭିନ୍ନ ଅବତାର ସବୁ ଆସୁଛନ୍ତି, ସେମାନେ କିଏ ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ୍ ନାନା ଅବତାର ମକରୋଦ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମପ୍ରଭାତ ପରମ ଅପମାନୟୋ ଗୋବିନ୍ଦମାନି ପୁରୁଷଂ ଗମନଂ ଭଜାମି। ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ବାମନ ଦେବ ଆସୁଛନ୍ତି, ନୃସିଂହଦେବ ଆସୁଛନ୍ତି, ବରାହଦେବ ଆସୁଛନ୍ତି, ଦଶାବତାର ସୂତ୍ରରେ 2010 ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ଭାଗବତର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 26 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ବିଭିନ୍ନ ଅବତାର ଆସୁଛନ୍ତି, ବିଭିନ୍ନ ଯୁଗରେ ଯୁବାବତାର, ବିଭିନ୍ନ ଗୁଣରେ ଆସୁଛନ୍ତି ଗୁଣାବତାର, ବିଭିନ୍ନ ପୁରୁଷ ଋତୁରେ ଆସୁଛନ୍ତି ପୁରୁଷ ଅବତାର ବୋଲି କୁହାଯାଉଛି, ତାପରେ ବିଭିନ୍ନ ସତ୍ୟାବେଶ ଅବତାର ଆସୁଛନ୍ତି। ଏଇଭଳି ଭାବେ ଅନେକ ପ୍ରକାର ଭଗବାନଙ୍କର ଅବତାର ଅଛି। ଆମର ସୁଧ ଗୋସ୍ୱାମୀ ବିଭିନ୍ନ ଭଗବାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରିବା ଭିତରେ ଯେତେବେଳେ ସେ କହୁଛନ୍ତି ଯେ ଅବତାର ହି ଅସଂଖ୍ୟା, ମାନେ ଅସଂଖ୍ୟ ଗଣିପାରିବାନି, ଯେମିତି ହରେ ସୁଧ ବିଧେ ଦୁଇଟା ଭଗବାନଙ୍କର ଏତେ ଅବତାର ଅଛନ୍ତି ଯେ ଯଥା ବିଧାସୀନ ବୁଲିଆ ସରସ୍ୟୁ ସହସ୍ର ହଜାର ହଜାର, ଯେମିତି ଗୋଟେ ବିରାଟ ସ୍ରୋତ ଜଳର ସ୍ରୋତରୁ ବହୁତ ପ୍ରକାର ନଦୀ ବାହାରୁଛନ୍ତି, ବା ଯେମିତି ଆମେ ଦେଖିବା ନଦୀରେ ବହୁତ ପ୍ରକାର ତରଙ୍ଗ ରହିଛି, ସେ ସେ ସବୁ ସେ ଭଗବାନଙ୍କର ଏମିତି ଅବଦାନ ଅନେକ ରହିଛନ୍ତି। କିନ୍ତୁ ଯେଉଁ ମୂଳ ମୂଳ ଭଗବାନ ହେଉଛନ୍ତି ଭଗବାନ କୃଷ୍ଣ, ଗୋବିନ୍ଦମାରି ପୁରୁଷଂ ତମହଂ ଭଜାମି। ଆମେ ଆଜି ବିଭିନ୍ନ ଦୀପ ପ୍ରଦାନ କଲେ, କିନ୍ତୁ ମୂଳ ଦୀପ ସେଇଥିରୁ ଆମେ ସବୁ ଦୀପ ଲଗେଇକିରି ସବୁ ଦୀପ ଦଉ। ସେଭଳି ଭାବରେ ଏସବୁ ଯେତେ ଅବତାର ଆସନ୍ତି ସେ ସବୁ କିଛି ଅବତାର ଆସନ୍ତି ଭଗବାନ କୃଷ୍ଣଙ୍କ ଠାରୁ। ଭଗବାନ ପ୍ରଶ୍ନ ପଚାରେ ଯେତେ କୃଷ୍ଣ କୁ ଆସିଲେ ପ୍ରଶ୍ନ ପଚାରିଲେ ତାର ଉତ୍ତର କଣ ହବ? ଭଗବାନ କୃଷ୍ଣ ସେ କୋଉ ଆସିନାହାନ୍ତି, ସେ ଯେତେବେଳେ ଆମେ ପହଞ୍ଚିବା ସେଇ ବ୍ୟକ୍ତିଙ୍କ ପାଖରେ ଯାହାଙ୍କ ଯିଏ ଆଉ କୋଉଠୁ ଆସୁନାହାନ୍ତି, ଅନ୍ତିମ ନିୟନ୍ତ୍ରଣକାରୀ ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ଭଗବାନ କୃଷ୍ଣ। ଭଗବାନ କୃଷ୍ଣ ଆଉ କିଛି ଉନ୍ନତ ସତ୍ୟ ଏବଂ ମୟି ସର୍ବ ମିଦ ପ୍ରୋଥମ ସୂତ୍ରେ ମଣି ବଣାଇବ, ସୂତ୍ର ବା ଯେଉଁ ଯେମିତିକି ହାର ଦେଖିବା ବା ଯେତେ ମଣି ସବୁ ରହିଛି, ବିଭିନ୍ନ ପ୍ରକାର ହାର ରହିଛି ବା ଫୁଲମାଳ ରହିଛି, ଏସବୁ ଜିନିଷ ଆମେ ଯେମିତି ରହିଛନ୍ତି ନା ଗୋଟେ ସୂତା ଗୋଟେ ରହିଛି, ମଝିରେ ଗୋଟେ ତଳେ ମଝିରେ ଗୋଟେ ସୂତା ରହିଛି, ସେଇ ସୂତାରେ ସବୁକିଛି ରହୁଛି। ତେଣୁ ସେଇଭଳି ଭାବରେ ଏ ଭୌତିକ ଜଗତ ହଉ ଭୌତିକ ଜଗତ ରୁଦ୍ର ହଉ ଯାହା ସବୁ ରହିଛି ସବୁକିଛି ଭଗବାନ ସହିତ କିଭଳି ଭାବରେ ଯୁକ୍ତ ହେଇଛି ନା ସୂତ୍ରେ ମଣି ବଣାଏ, ଯେମିତି ମଣି କଣ ବା ମୁକ୍ତା ବା ମଣି ବା ଯାହା ହାର ଆମେ ଦେଖୁଛେ ସେ ଯେମିତି ଗୋଟେ ସୂତାରେ ଗୁଞ୍ଚେଇକି ଦେଖୁଛନ୍ତି, ଏ ସବୁ ଜିନିଷ ଭଗବାନ ପାଇଁ ଯୁକ୍ତ ହେଇକି ରହୁଛି। କେମିତି ସେ ଯୁକ୍ତ ହେଇକି ରହୁଛନ୍ତି ତା ପର ସୂତ୍ର ସେ ବର୍ଣ୍ଣନା କରିଛି, ରସ ମହମସୁ ଗନ୍ଧେୟ ପ୍ରଭାସିନୀ ଶଶି ସୂର୍ଯ୍ୟ ପ୍ରଣବ ସର୍ବେଦେଶୁ ଶବ୍ଦ କେ ପୌରୁଷନ୍ ଦିବ୍ୟାଂଚ ତେଜସ୍ତାସ୍ମି ବିଭାବସୁ ଜୀବନ ସର୍ବଭୂତିଷୁ ତପସ୍ୟାସ୍ମି ତପସ୍ୟସୁ। ଏଇଭଳି ଭାବରେ ଆମେ ଦେଖିବା ସାଧାରଣତଃ ଯେଉଁମାନେ କୁହନ୍ତି ଯେ ଭଗବାନ କେଉଁଠି ଅଛନ୍ତି ମୋତେ ଦେଖାଇ ପାରିବ, ପ୍ରଭୁପାଦ ମହାରାଜ ଆ ପରଶୁକର ମାସରେ ପ୍ରଭୁପାଦ ମହାରାଜ ସେଇଟା କହୁଥିଲେ, କହୁଛନ୍ତି ପ୍ରଭୁପାଦ ମହାରାଜ କହୁଥିଲେ କହିଲେ ଭଗବାନ କେମିତି ଆମେ ଭଗବାନ ଜାଣିପାରିବା, ଭଗବାନ ସେଇଟା ବର୍ଣ୍ଣନା କରିଛନ୍ତି। ଯେଉଁମାନେ ଭଗବାନଙ୍କୁ ଜାଣିନାହାନ୍ତି, ଯେଉଁମାନେ ମୁକ୍ତ ଯିବ ସେମାନେ ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛନ୍ତି, ଯେମିତି ପ୍ରହ୍ଲାଦ ମହାରାଜ ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ସ୍ୱପ୍ନରେ ଦେଖୁଥିଲେ, କିନ୍ତୁ ଯେଉଁମାନେ ବଦ୍ଧ ଯିବ ସେମାନେ ଭଗବାନ ନାହାନ୍ତି ବୋଲି କହୁଛନ୍ତି, ବା ଭଗବାନ କେଉଁଠି ଅଛନ୍ତି ପଚାରନ୍ତି, ଭଗବାନ ମୋତେ ଦେଖେଇ ଦେଇପାରିବେ। ତେଣୁ ସେଇମାନଙ୍କ ପାଇଁ ଭଗବାନ କହିଛନ୍ତି ମୁଁ ଦେଖାଦେବି ଏଇଭଳି ଭାବରେ, କେମିତି ନା ମୋଠାରେ ସମସ୍ତେ ମିଶିକି ରହିଛି ଯୁକ୍ତ ହେଇକି ରହିଛି, କିଭଳି ନା ରସ ଭୌତିକ ଜଗତରେ ବିଶେଷ ଭାବରେ ଆଠଟି ତତ୍ଵ ରହିଛି, ସ୍ଥୂଳ ତତ୍ଵ ହଉଛି ପାଞ୍ଚଟି, ସୂକ୍ଷ୍ମ ତତ୍ଵ ହଉଛି ତିନି, ସ୍ଥୂଳ ତତ୍ଵ ହଉଛି କଣ ନା ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପାଞ୍ଚଟି ହେଉଛି ସ୍ଥୂଳ ସୂକ୍ଷ୍ମ ହେଇକା ଯାଉଛି, ଆକାଶ ହେଉଛି ସବୁ ସୂକ୍ଷ୍ମ ତତ୍ଵ, ପାଞ୍ଚଟି ମଧ୍ୟ ଆମର ସୂକ୍ଷ୍ମ ତତ୍ଵ ହେଉଛି ମନ ବୁଦ୍ଧି ଏବଂ ଭଗବାନ ସତ୍ୟ କଥାରେ ପୂର୍ବରୁ ସେ କଥା କୁହାଯାଇଛି ଚାରିଶ ଉପରେ ଯେ ଭଗବାନ କହୁଛନ୍ତି ଇଏ ସବୁ ମୋର ଶକ୍ତି ବିନା ପ୍ରକୃତି ରସ, ଏ ସବୁ ମୋର ଶକ୍ତି। ତେଣୁ ଆମେ ଯେଉଁ ଜଳ ପାନ କରୁଛେ ରସ ମତ୍ସ୍ୟ ଅନ୍ତେ, ଜଳ ଦେଲେ ସେ ଜଳ ରସ, ଭଗବାନ କହୁଛନ୍ତି ରସ ମତ୍ସ୍ୟ ଜଳ ରସ ହଉଛି, ଭଗବାନ ଯଦି ଜଳ ସୃଷ୍ଟି ନ କରିବେ ଆମେ କୋଉଠୁ ଇଏ କରିବା, ସେ କହିବେ ଆମ ବୈଜ୍ଞାନିକ ମାନେ ସେଟା କହୁଛନ୍ତି ଯେ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ମିଶିଲେ ଜଳ ହଉଛି, ହାଇଡ୍ରୋଜେନ୍ ମଲିକ୍ୟୁଲ୍ ଏବଂ ଗୋଟେ ଅକ୍ସିଜେନ୍ ମଲିକ୍ୟୁଲ୍ ହେଲେ ଗୋଟେ ଜଳ ମଲିକ୍ୟୁଲ୍ ହେବ। କିନ୍ତୁ ପ୍ରଭୁପାଦ ମହାରାଜ ପ୍ରଶ୍ନ ପଚାରନ୍ତି, ଯଦି ହାଇଡ୍ରୋଜେନ୍ ଅକ୍ସିଜେନ୍ ମିଶିକି ଗୋଟେ ଜଳ ହଉଛି ତାହେଲେ କିଏ ମିଶିଲା ତାଙ୍କୁ? ମନକୁ ମିଶିବେନି ନା। ଭୌତିକ ତତ୍ତ୍ୱ ଯାହା ଅଛି ସେମାନେ ମନକୁ କିଛି କାର୍ଯ୍ୟ କରିବେନି, ଜଣେ ଆଉ ଟିକେ ଉନ୍ନତର ଶକ୍ତି ନେଇକି ତାଙ୍କୁ ମିଶଉଛି, କେମିକାଲ ରିଆକ୍ସନ ଯୋଗ ହଉଛି, କେମିତି ହଉଛି ମନକୁ କହିପାରିବନି। ପ୍ରଭୁପାଦ ମହାରାଜ ଜାଣିଛନ୍ତି ଯେତେ ଆମେ ଭୌତିକ ଜିନିଷ ଦେଖୁଛେ ଏମିତି କୌଣସି ଜିନିଷ ଦେଖିବା ଯେଉଁଟା ମନକୁ ହଉଛି। ଆମେ ଦେଖିବା ସମ୍ପୂର୍ଣ୍ଣଟା ବହୁତ ପ୍ରକାର ତାର ରହିଛି, ବହୁତ ପ୍ରକାର କାର୍ଯ୍ୟ କରିପାରୁଛି, କିନ୍ତୁ ସେ କମ୍ପ୍ୟୁଟରଟି ଆମେ ଚଳେଇବା ପାଇଁ ଜଣେ ଦରକାର, ସୁଇଚ୍ ଅନ୍ କଲେ ଯାଇ ସେ କାର୍ଯ୍ୟ କରିବ, ମନ କଣ ହବନି। ଆମେ ଏମିତି ବହୁତ ଜିନିଷରେ କିଛି ଜିନିଷ ଦେଖିବାନି କି ମନ କଣ ହେଇଯାଉଛି, ତାକୁ ଜଣେ କରିବା ପାଇଁ ଆଉ ଜଣେ ଉନ୍ନତ ଶକ୍ତି ଜଣେ ରହିଛି, ସିଏ ହଉଛନ୍ତି ଉନ୍ନତ ଶକ୍ତି ହଉଛନ୍ତି ଜୀବ ଭୂତାଙ୍କ। ଭୌତିକ ଜଗତରେ ଯୋଉ ଆମେ ଦେଖିଲେ ଦୁଇ ପ୍ରକାର ଶକ୍ତି ରହିଛି, ଗୋଟେ ହଉଛି ନିମ୍ନତର ଶକ୍ତି, ଉଚ୍ଚତର ଶକ୍ତି। ଆମେ ଏ ଭୌତିକ ଜଗତ ଯାହା ସବୁ ଦେଖୁଛେ ଆମେ ଉଚ୍ଚତର ଶକ୍ତି ଦେଖିପାରୁନୁ, କିନ୍ତୁ ଉଚ୍ଚତର ଶକ୍ତି ରହିଛି ଯୋଉଥିପାଇଁ କି ଏ ନିଚତ ଶକ୍ତି କାର୍ଯ୍ୟ କରୁଛି। ଭୂମି ଆଉ ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର ଇଏ ହଉଛି ଭଗବାନଙ୍କ ନିମ୍ନତ ଶକ୍ତି, କିନ୍ତୁ ଇଏ ହଉଛି ଭଗବାନଙ୍କ ନିମ୍ନତ ଶକ୍ତି ବା ଅପରା ଶକ୍ତି, ତେଣୁ ଆଠାରୁ ଆଉ ଜଣେ ଉନ୍ନତ ଶକ୍ତି ଅଛି ଯାହାକୁ ପରାଶକ୍ତି ବୋଲି କହିଯାଉଛି। ଆପଣ ଏହା ମିତ ତୋନ୍ୟା ପ୍ରକୃତି ବୃଦ୍ଧି ମେ ପରା ଜୀବ ଭୂତା, ଜୀବ ହଉଛି ପରାଶକ୍ତି ଭଗବାନଙ୍କର ଉଚ୍ଚତା ଶକ୍ତି, ସେ ଶକ୍ତି ବିଷୟରେ ଲୋକମାନେ ଜାଣିପାରୁନାହାନ୍ତି ଜ୍ଞାନ ପାଇପାରୁନାହାନ୍ତି, ସେମାନେ ଏ ନିଚିତ ଶକ୍ତି ବିଷୟରେ ଜାଣୁଛନ୍ତି ବା ଦେଖିପାରୁଛନ୍ତି, ତେଣୁ ଏଇ ଉଚ୍ଚତ ଶକ୍ତି ଯୋଗୁଁ ହିଁ ଏ ନିଚିତ ଶକ୍ତି କାର୍ଯ୍ୟ କରିପାରୁଛି। ତେଣୁ ଆମେ ଯୋଉ ଜଳ ଆମେ ପାନ କରୁଛେ ଜଳରେ ଯୋଉ ରସ ହେଉଛି ତେଣୁ ଯେତେବେଳେ ଜଳ ପାନ କରୁଛେ ଯଦି ଆମେ ଚିନ୍ତା କରିବା ଏଇ ଯୋଉ ଜଳର ରସ ଭଗବାନ କହୁଛନ୍ତି ମୁଁ ସେଇଠି ରହୁଛି, ତାହେଲେ ଆମେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବତ ଚେତନଶୀଳ ହେଇପାରିବୁ। ଭଗବତ ଚେତନଶୀଳ ହେବା ପାଇଁ ଇଏ ହେଉଛି ପ୍ରାଥମିକ ଉପାୟ, ଯେତେବେଳେ ଜଳ ପାଣି ପିଉଛେ ବା ଜଳ ପାନ କରୁଛେ ଆମ ଶୋଷ ହେଉଛି, ଆମେ ସେ ସମୟରେ ଯେତେବେଳେ ଜଳ ପାନ କରୁଛେ ଆମର ଶୋଷଟି ମେଣ୍ଟି ଯାଉଛି। ଜଳ ରସ ଆମେ ଯଦି ଚିନ୍ତା କରିବା ଏଇ ଜଳ ରସ ଭଗବାନ କହିଛନ୍ତି ମୁଁ ହେଉଛି ଜଳ ରସ, ତାହେଲେ ଆମେ ଭଗବତ ଚେତନଶୀଳ ହେଇପାରିବା। ସେଭଳିଭାବେ ପ୍ରଭାସ୍ମୀ ସୃଷ୍ଟି ସୂର୍ଯ୍ୟ, ସନ୍ଧ୍ୟାବେଳେ ଆମେ ଚନ୍ଦ୍ର ଦେଖୁଛେ ବା ଦିନରେ ଆମେ ସୂର୍ଯ୍ୟ ଦେଖୁଛେ, ତାଙ୍କ ଯୋଉ ଆଲୋକ ଆସୁଛି ସେ ଆଲୋକ ଭଗବାନ କହୁଛନ୍ତି ମୁଁ ସେ ଆଲୋକ, ମୁଁ ହେଉଛି ସେ ଆଲୋକ ଭଗବାନଙ୍କର ଆସୁଛି, ଭଗବାନଙ୍କର ଏଇ ହେଉଛି ଶକ୍ତି, ଶକ୍ତି ଏବଂ ଶକ୍ତିମାନ ଏମିତି କୌଣସି ତଫାତ ନାହିଁ, ଶକ୍ତି ଏବଂ ଶକ୍ତିମାନ ଅଭେଦ ବୋଲି କହିଦେବୁ, ତାଙ୍କର କୌଣସି ଭେଦ ନାହିଁ, କୌଣସି ଭେଦ ଅଛି ପ୍ରଣବ ସର୍ବେଦେଷୁ, ସମସ୍ତ ବେଦକୁ ଯଦି ଗୋଟିଏ ଅକ୍ଷର ବର୍ଣ୍ଣନା କରାଯିବ ସେ ହେଉଛନ୍ତି ପ୍ରଣବ ବା ଓମକାର। ଆମେ ଦେଖିବା ବରଗଛ ରହିଛି, ବିରାଟ ବରଗଛ ରହିଛି, କିନ୍ତୁ ସେ ସମସ୍ତ ବୈଦିକ ଗ୍ରନ୍ଥ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ସବୁକିଛି ଗୋଟିଏ ଅକ୍ଷର ପ୍ରକାଶ କରିବା ସେ ହେଉଛି ପ୍ରଣବ ସର୍ବେଦ। ଏବଂ ଶବ୍ଦ କେ ଯୋଉ ଆମେ ଶବ୍ଦ କହୁଛେ ମାନେ ଏଠି ଆକାଶ ରହିଛି, ଆକାଶରେ ସେ ହେଉଛନ୍ତି ଶବ୍ଦ, ଭୌତିକ ଜଗତ ଯୋଉ ସୃଷ୍ଟି ହେଉଛି ସେଇ ଶବ୍ଦରୁ ସୃଷ୍ଟି ହେଉଛି, ଶବ୍ଦ ହେଉଛି ଶବ୍ଦରୁ ସୂକ୍ଷ୍ମତମ ଜିନିଷ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ପାଞ୍ଚଟି ଜିନିଷ ହେଉଛି। ଶବ୍ଦ ଆକାଶରେ ଶବ୍ଦ ଆସୁଛି ସେ ଯେତେ ବିକାଶ କରୁଛି, ସ୍ପର୍ଶ ଆସୁଛି ବା ବାୟୁ ଆସୁଛି ତାର ବିକାଶ ହେଇକି ବାୟୁ ଆସୁଛି, ବାୟୁ ଆସୁଛି ସ୍ପର୍ଶ ଆସୁଛି, ବାୟୁ ଗୁଡ଼ାକ ଆମେ ଦେଖିପାରିବାନି କିନ୍ତୁ ତାକୁ ଅନୁଭବ କରିବା ସ୍ପର୍ଶ କରିପାରିବା, ଶବ୍ଦକୁ ଆମେ ଦେଖିପାରିବାନି କିନ୍ତୁ ଶ୍ରବଣ କରିପାରିବା, ଶ୍ରବଣ ମାଧ୍ୟମରେ ଆମେ ଶବ୍ଦକୁ ଜାଣିପାରିବା, ସ୍ପର୍ଶ ବା ବାୟୁକୁ ଆମେ ସ୍ପର୍ଶ ମାଧ୍ୟମରେ ଜାଣିପାରିବା, ଏ ହେଉଛି ଦ୍ୱିତୀୟ ଦୁଇଟି ଜିନିଷ ରହୁଛି, ଶବ୍ଦ ରହୁଛି ସ୍ପର୍ଶ ରହୁଛି, ତାପରେ ଆସୁଛି ରୂପ, ରୂପ ହେଉଛି ଅଗ୍ନି, ସେତେବେଳେ ବିକାର ହେଉଛି ଏ ସୃଷ୍ଟି ଏଇଭଳି ଭାବରେ ହେଇଛି, ସେତେବେଳେ ବିକାର ହେଉଛି ସ୍ପର୍ଶର ବା ଯୋଉ ବାୟୁର ଯେତେବେଳେ ପୁଣି ପରିବର୍ତ୍ତନ ହେଉଛି ସେତେବେଳେ ଆସୁଛି ଅଗ୍ନି ସୃଷ୍ଟି ହେଉଛି, ଅଜ୍ଞାତ ତିନୋଟି ଜିନିଷ ରହୁଛି, ଶବ୍ଦ ସ୍ପର୍ଶ ରୂପ ଜିନିଷ ଆମେ ସାମାନ୍ୟ ରୂପ ଆସିଛି ମାନେ ଆମେ ଅଗ୍ନି ରହିଛି, ଆମେ ପାଇଛେ ତାହେଲେ ପାଞ୍ଚଟି ତତ୍ତ୍ୱ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ। ତେଣୁ ରୂପ ଦ୍ୱାରା ଆସିଲା ରସ ଆସିଲା, ପୁଣି ଯେତେବେଳେ ଅଗ୍ନିର ପୁଣି ଟିକା ରହୁଛି ସେତେବେଳେ ଜଳ ସୃଷ୍ଟି ହେଉଛି। ଜଳରୁ କଣ ରହୁଛି ନା ଚାରୋଟି ଜିନିଷ ରହୁଛି, ଶବ୍ଦ ସ୍ପର୍ଶ ରୂପ ରସ, ଏ ଚାରୋଟି ଜିନିଷ। ପୁଣି ସେ ଜଳ ଯେତେବେଳେ ପରିବର୍ତ୍ତନ ହେଉଛି ବା ବିକାର ଆସୁଛି ତାହେଲେ ଆଉ ଗୋଟିଏ ତତ୍ତ୍ୱ ଆସୁଛି, ଭୂମି ଆସୁଛି। ଭୂମିରେ ରହୁଛି କଣ ନା ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗର୍ଭ ସବୁ ଗନ୍ଧ ଏତେ ରହିଛି। କିନ୍ତୁ କୋଉ ଫୁଲରେ କୋଉ ପ୍ରକାର ଗନ୍ଧ ଆସୁଛି, ଯୋଉ ଗୋଲାପୁର ସୁବାସ କିଭଳି ରହୁଛି, ତା କୁସୁମ ଫୁଲର ସୁବାସ କିଭଳି ରହୁଛି, ଫୁଲର ସୁବାସ କିଭଳି ରହୁଛି, ସେସବୁ ସମସ୍ତ ଗନ୍ଧ ଏଇ ଭୂମିରେ ରହୁଛି। ଭୂମିରୁ ସେ ସବୁ ଗନ୍ଧକୁ ରହୁଛି, ଭୂମିରେ ମଧ୍ୟ ସେଭଳି ଭାବରେ ସବୁ ଜିନିଷ ରହିଛି, ଶବ୍ଦ ରହିଛି, ସ୍ପର୍ଶ ରହିଛି, ରୂପ ରହିଛି, ରସ ରହିଛି, ଗନ୍ଧ ରହିଛି। ବା ଆମେ ଯଦି କହିବା ସେ ଯେଉଁ ଜିନିଷ ଭୂମିରେ ଜଳ ଅଛି, ଅଗ୍ନି ଅଛି, ବାୟୁ ଅଛି, ଆକାଶ ଅଛି, ସବୁ ଜିନିଷ ଭୂମିରେ ରହିଛି, କାରଣ ସେଥିରୁ ପରିବର୍ତ୍ତନ ହେଇକି ସବୁ ସୃଷ୍ଟି ହେଉଛି। ତେଣୁ ଆମେ ଯାହା ଦେଖୁଛେ ଭଗବାନ ସେଟା କହୁଛନ୍ତି ଯଦି ଆମେ ସବୁ ଜିନିଷକୁ ଯଦି ଚିନ୍ତା କରିବା ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ସେ କହିବ ଯେ ଭଗବାନଙ୍କର ମୁକ୍ତ ସର୍ବଦିନ ଆସିବ, ଜୀବନରେ ସେ ମୁକ୍ତ କେମିତି ଜାଣେ ମୃତ ଅବସ୍ଥା ଭଗବାନ ଭଗବାନଙ୍କର ଆରାଧନା କରିବେ ସେମାନେ ଭଗବାନଙ୍କର ଏଇଭଳି ଭାବରେ ସେବା କରିବେ ଆସ୍ତେ ଆସ୍ତେ ସେମାନେ ଏଇ ଗୁଣ ଉର୍ଦ୍ଧକୁ ଯାଇପାରିବେ, ସେମାନେ ମୁକ୍ତ ହେଇପାରିବେ। ତେଣୁ ଯେଉଁଠି ମୁକ୍ତ ଯେଉଁମାନେ ହଉଛନ୍ତି ସେଇଠୁ ପ୍ରକୃତରେ ଭକ୍ତି ଆରମ୍ଭ ହଉଛି, ଭକ୍ତିଟା ଆମେ ବଧ ଅବସ୍ଥା କେମିତି ଭକ୍ତି ଆଚରଣ କରିପାରିବା, ବଧ ଅବସ୍ଥାରେ ଆମେ ଯେଉଁ ଭକ୍ତି ଭକ୍ତି ଆଚରଣ କରୁଛେ ସେ ହେଉଛି କନିଷ୍ଠ ଭକ୍ତ ବି କହିବା, ଉଦାହରଣ ଦେଇଛନ୍ତି ଲୁହା ରଡ୍ଟେ ନବା, ଲୁହା ରଡ୍ଟା ଗୋଟେ ନିଆଁରେ ପକେଇବା, ଆସ୍ତେ ଆସ୍ତେ ସେ ମାନେ ଉତ୍ତାପ ହେଇକି ଆସ୍ତେ ଆସ୍ତେ ଗୋଟେ ସମୟ ଆସିବ ଯେତେବେଳେ ସେ ମଧ୍ୟ ନିଆଁ ଭଳି କାଟିବେ। ତେଣୁ ଏଇ ସମସ୍ତ ଜିନିଷ ମଧ୍ୟ ଭୌତିକ ଅଛି, କିନ୍ତୁ ଏ ଭୌତିକ ଜିନିଷକୁ ଯେତେବେଳେ ଆମେ ଭଗବାନଙ୍କ ସେବାରେ ଲଗେଇବା ସେତେବେଳେ ସେ ଆଉ ଭୌତିକ ରହିବ ପରମାର୍ଥରେ। ତେଣୁ ଏଇ ଭକ୍ତିର ବିଭିନ୍ନ ପ୍ରକାର ଜଣେ ସେ ସ୍ତରକୁ ଯାଇପାରିବ, ବିଭିନ୍ନ ସ୍ତର ଯେମିତି ପ୍ରଭୁ ଉଦାହରଣ ଦେଖେ ଆମ୍ବ, ଆମ୍ବଟା କଞ୍ଚା ରହିଛି ପୁଣି ପାଚିଲା ଆମ୍ବ ରହିଛି, କଞ୍ଚା ରହିଥିଲା ବେଳେ ତାର ସ୍ୱାଦଟା ଏତେ ଆସିବ, କିନ୍ତୁ ପାଚିଲା ହେଇଗଲେ ତାର ବହୁତ ସ୍ୱାଦ ଆସିବ। ପୁଣି ପ୍ରାଥମିକ ଭକ୍ତି ଯେଉଁ ରହୁଛି ସେ ଭକ୍ତି କିଭଳି ଭାବରେ ଭଗବାନଙ୍କର ବର୍ଣ୍ଣନା କରାଯାଇଛି, ସେ ଭକ୍ତି କ'ଣ ନା ଆମେ ପ୍ରଥମେ ଅର୍ଚ୍ଚା ମେବ ହରାଇ ଆସିନାହାନ୍ତି, କିନ୍ତୁ ଗୋଟେ ସମୟରେ ସେମାନେ ମୁକ୍ତ ସ୍ୱରୂପ ଆସିବେ। ସବୁ ଜିନିଷ କେବଳ ସେମାନେ ଜାଣିଛନ୍ତି କ'ଣ ନା ଅର୍ଚ୍ଚା ଆମେ ଘରେ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ଅଛି, ତାଙ୍କୁ ପୂଜା କରାଯିବ, ହରିଙ୍କର ଅର୍ଚ୍ଚା ବିଗ୍ରହ ପୂଜା କର, କିନ୍ତୁ ତାଙ୍କର ଆଉ କୌଣସି ଜ୍ଞାନ ନାହିଁ, ନେଇଛୁ ଚାଲିଛୁ ଭଗବାନଙ୍କର ଭକ୍ତ, ଭଗବାନଙ୍କର ଶାସ୍ତ୍ର, ଭଗବାନଙ୍କର ସମୁଦ୍ର ଜ୍ଞାନ, ଭଗବାନ ସମୁଦ୍ର ତତ୍ତ୍ୱ ଏସବୁ ସବୁ ଜାଣିନାହାନ୍ତି, ଇଏ ହେଉଛି ପ୍ରାଥମିକ ଭକ୍ତି। ତେଣୁ ଏଇ ଭକ୍ତି ଆମେ କେମିତି ଜାଗରଣ କରିବା, ଭକ୍ତିର ଅନେକ ପ୍ରକାର ରହିଛି ଉପାୟ, ସବୁ ରହିଛି ସବୁ ସେଠି ଉପାୟ ରହିଛି, କିନ୍ତୁ ମୁଖ୍ୟ ଉପାୟ ଦେଇଛନ୍ତି ପାଞ୍ଚଟି ଉପାୟ ଦେଇଛନ୍ତି। ପ୍ରଥମ କଥା ହଉଛି ଯେ ସାଧୁ ସଂଘ ନାମ କୀର୍ତ୍ତନ ଭାଗବତ ଶ୍ରବଣ ମଥୁରାବାସ ଏବଂ ଶ୍ରୀମନ୍ଦିର ଶ୍ରଦ୍ଧା ଏଇ ପାଞ୍ଚ ଜିନିଷ ଜେଜେମାଧବ କହୁଛନ୍ତି। କୃଷ୍ଣମୂର୍ତ୍ତି ଜନ୍ମ ଆଣେ ଏଇ ପାଞ୍ଚଟି ଅତି ଅଳ୍ପ ଆମେ ଅଳ୍ପ ସଂଘ କଲେ ମଧ୍ୟ ଏଇ ପାଞ୍ଚ ଜିନିଷ ଯଦି କରିପାରିବା ତାହେଲେ ଆମକୁ କୃଷ୍ଣମୂର୍ତ୍ତି ଶିଖାଯିବ। ପ୍ରଥମ ହଉଛି ସାଧୁ ସଂଘ, ସାଧୁ ସଂଘରେ ଆମେ ସେ ଜାଣୁଛୁ। ଅସତ ସଂଘଟା ହଉଛି ସବୁବେଳେ ଆମେ ରହିଛି, ସାଧୁ ସଂଘ ହଉଛି ବହୁତ ଦୁର୍ଲଭ। ସାଧୁ ସଂଘ ସମସ୍ତେ କେମିତି ଜାଣିବା ନା ସାଧୁ ସଂଘରେ ଭଗବାନ ତାଙ୍କୁ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଭଗବାନ ନାମ କୀର୍ତ୍ତନ ଏବଂ ଭାଗବତ ଶ୍ରବଣ ହୁଏ, ଭଗବତ ଗୀତା ହଉ ଭାଗବତ ହଉ ଏ ତତ୍ତ୍ୱ ଆମେ ପ୍ରଦାନ କରୁଛୁ। ଏଥିରୁ ଆମେ ତତ୍ତ୍ୱ ସବୁ ଜାଣିବା, ଭଗବତ ତତ୍ତ୍ୱ ସବୁ ଜାଣିବା ଏବଂ ସେ ତିନୋଟି ବାଦେ ଆଉ ଗୋଟେ ହେଉଛି ମଥୁରା ବାସ ବା ଯେଉଁମାନେ ବିଭିନ୍ନ ତୀର୍ଥ ସବୁ ରହିଛି ତୀର୍ଥ ସ୍ଥାନରେ ବାସ ଏବଂ ହେଉଛି ଶ୍ରୀମୂର୍ତ୍ତିର ସଦା ଭଗବାନଙ୍କର ମୂର୍ତ୍ତି ଯେଉଁ ଆମେ ଆରାଧନା କରୁଛେ ଏଇ ହେଉଛି ଆରାଧନା ଆମେ କରିବା ଏଇ ପାଞ୍ଚଟି ଭଗବାନ କହୁଛନ୍ତି। ଏଇ ଚେତନ କହୁଛନ୍ତି ପାଞ୍ଚଟିର ଯେ ଅଳ୍ପ କିଛି ଆମେ ସବୁଥିରେ ଧାରଣ କରିବା ତାହେଲେ ଆମେ କୃଷ୍ଣ ପ୍ରତି ତେଣୁ ଏଇ ଯେଉଁ ଭକ୍ତି ପାଇଁ ବିଭିନ୍ନ ପ୍ରକାର ସବୁ ରହିଛି ଆମର ନିୟମ କାନୁନ ରହିଛି, କେଉଁଟା ଆମେ ଗ୍ରହଣ କରିବା କେଉଁଟା ତ୍ୟାଗ କରିବା ଏସବୁ ସବୁ ରହିଛି। ଯେଉଁମାନେ ଏଇଟାକୁ ଗ୍ରହଣ ନ କରନ୍ତି ସେମାନେ ଅସୁର ସ୍ୱଭାବ ଭଗବତୀ ଶ୍ରଦ୍ଧାରେ ଗ୍ରହଣ କରିଛନ୍ତି। ପ୍ରଭୃତିଂ ଚ ନିବୃତିଂ ଚ ଜନାନ ବିଦୁରା ସୁରା ନ ଶୌଚନ ନାଦି ସାହାଚାର ନ ସତ୍ୟମ କିଏ ସୁଚ୍ଛତି ଇଏ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କୁ ରଖନ୍ତି। ଆମେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କେଉଁଟା ଆମେ ଆଚରଣ କରିବା କେଉଁଟା ତ୍ୟାଗ କରିବା ଏସବୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କେଉଁଟା ଗ୍ରହଣୀୟ କେଉଁଟା ତ୍ୟାଗ୍ୟ ଏସବୁ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ପାପର ଯେଉଁ ଚାରୋଟି ସ୍ଥାନ ରହିଛି ଦିଉଜମ ପାନମ ସ୍ତ୍ରୀୟମ ସୁନା ଯଥା ଅଧର୍ମ ଚତୁର୍ଭିଧା ଇଏ ହେଉଛି ଚାରୋଟି ପାପର ସ୍ଥାନ ତେଣୁ ଏଇଟାକୁ ଆମେ ତ୍ୟାଗ କରିବାକୁ ଅଛି। ଦିଉଜମ କହିଲେ ଯେଉଁ ଜୁଆ କଳେ ଚାଲୁଛି, ପାନମ କହିଲେ ଯେଉଁ ନିଶାଦ୍ରବ୍ୟ ସେବନ ହେଉଛି, ସ୍ତ୍ରୀୟମ କହିଲେ ଅବୈଧ ସ୍ତ୍ରୀ ସଂଘ, ସୁନା କହିଲେ ଯେଉଁ ଆମିଷ ଭକ୍ଷଣ ହେଉଛି ଆମିଷ ଭକ୍ଷଣ ମଧ୍ୟ ସେଟା କହୁଥିଲେ ଆମର ସତ୍ୟ ସତ୍ୟରେ ବର୍ଣ୍ଣନା କରାଯାଇଛି। ଆମର ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ତିନି ପ୍ରକାର ଖାଦ୍ୟ ରହିଛି, ସତ୍ୱ ରଜ ଏବଂ ତମ ତିନି ପ୍ରକାର ଖାଦ୍ୟ ଆହାର ସ୍ତୁତି ସର୍ବସ୍ୱ ଦେବିଧା ଭଗବତୀ ପ୍ରିୟ ଯଜ୍ଞ ତପ ତଥା ଧାରଣ ଦେଶା ବେଦ ବିମୁଖ ସବୁ ଜିନିଷ ଯେହେତୁ ବୌଦ୍ଧିକ ଜଗତରେ ସବୁ ରହିଛି ଏ ଗୁଣର ପ୍ରଭାବରେ ସବୁ ରହିଛି। ଯେଉଁମାନେ ସତ୍ୟଗୁଣର ପ୍ରଭାବ ରଖନ୍ତି ସେମାନଙ୍କର ଖାଦ୍ୟ କ'ଣ ନା ଆୟୁ ସତ୍ୱ ଆରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ରସା ସ୍ମିତା ଚିରା ଭୂତିଆ ଶାସ୍ତ୍ରୀ ପ୍ରିୟ ଯେଉଁମାନେ ଭଗବାନଙ୍କର ଆରାଧନା କରୁଛନ୍ତି ସେମାନେ ସତ୍ୟଗୁଣକୁ ଆସୁଛନ୍ତି ତେଣୁ ସତ୍ୟଗୁଣ ଖାଦ୍ୟ ମଧ୍ୟ ରହିଛି। ଭଗବାନ ନବ ଅଧ୍ୟାୟରେ କହିବେ ପତ୍ରଂ ପୁଷ୍ପଂ ଭକ୍ତ୍ୟା ପ୍ରୟଚ୍ଛତି ତଦାଂ ଭକ୍ତି ସ୍ମାମି ପ୍ରତାତ୍ମନ ପ୍ରଥମେ କୁହନ୍ତି ଆମ ଘରକୁ ଜଣେ ଗେଷ୍ଟ ଆସୁଛନ୍ତି ତାହେଲେ ଆମେ ତାଙ୍କୁ ଯେଉଁ ଖାଦ୍ୟ ଦବା କିଭଳି ଦବା ସିଏ ଯାହା ଚାହିଁବେ ଆମେ ତାଙ୍କୁ ଦବା ନା ଆମ ଟେଷ୍ଟ କେମିତି ଦବା କି ତେଣୁ ଭଗବାନ କହୁଛନ୍ତି ମୋତେ ଏତିକି ଦିଏ ପତ୍ର ପୁଷ୍ପମ ଫଳମ ସବୁ ସାତିକ ଖାଦ୍ୟ ଭଗବାନ ଭଗବାନ ଯଦି କହିଛନ୍ତି ମୋତେ ମାଂସ ଦିଅ ତାହେଲେ ଆମେ ମାଂସ ତେଣୁ ଭଗବାନ କହୁଛନ୍ତି ମୋର ଏଇସବୁ ଖାଦ୍ୟ କାରଣ ଏଇଟା ଭଗବାନଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ କାରଣ ଭଗବାନଙ୍କର ଯେଉଁ ବିଗ୍ରହ କହିଲି ବ୍ରହ୍ମା କହୁଛନ୍ତି ସଚିଦାନନ୍ଦ ବିଗ୍ରହ ତାଙ୍କର କୌଣସି ଆବଶ୍ୟକତା ନାହିଁ ଖାଦ୍ୟ ନହେଲେ ସେଇଟା ମାନେ ତାଙ୍କର ମାନେ ଦରକାର ପଡିବ ଖାଦ୍ୟ ଦରକାର ପଡିବ ଭଗବାନଙ୍କୁ ଖାଦ୍ୟ ଭୋଗ ଲାଗୁଛି ବା ଦିଆହଉଛି ସେଟା ଭଗବାନଙ୍କୁ ପ୍ରୀତିର ସହିତ ଭଗବାନ ସେଥିପାଇଁ ଭକ୍ତ ଭକ୍ତ ଯେଉଁ ଭକ୍ତ କରିଛି ପ୍ରଥମ ଭକ୍ତି ଉପରେ ଦ୍ୱିତୀୟ ଭକ୍ତି ଭଗବାନ ଭକ୍ତିରେ ଭଗବାନ ଯାଇଛନ୍ତି ପକ୍ଷରୁ ଶାନ୍ତି ଦୂତ ହିସାବରେ ଯାଇଛନ୍ତି ଭଗବାନ କରିବା ପାଇଁ ଯାଇଛନ୍ତି କିନ୍ତୁ ଗୌରବମାନଙ୍କୁ ସେ ଯେତେବେଳେ କହୁଛନ୍ତି ଯେ ପାଣ୍ଡବମାନଙ୍କୁ ମାତ୍ର ପାଞ୍ଚ କୋଟି ଗ୍ରାମ ଦିଅ ସେ ଆଉ ତମର ଯୁଦ୍ଧ କରିବା ଦରକାର ନାହିଁ କିଛି ସବୁ କିନ୍ତୁ ଯେତେବେଳେ କହୁଛନ୍ତି ନା ନା ମୁଁ ସୂର୍ଯ୍ୟଙ୍କ ବେଦିନୀ ମଧ୍ୟ ଦେବି ଦୁର୍ଯ୍ୟୋଧନ ତାଙ୍କର ସମୃଦ୍ଧି ସାର ତେଣୁ ସିଏ ଅନେକ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଛନ୍ତି, ଅନେକ ବହୁତ ପ୍ରକାର ରାଘବ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଭଗବାନ ସେଠି ଖାଦ୍ୟ ଗ୍ରହଣ କରୁଛନ୍ତି। ବିଦ୍ରୋହ ଘରେ ଯାଇ ପହଞ୍ଚାଉଛନ୍ତି, ବିଦ୍ରୋହଙ୍କର ପତ୍ନୀ ବିଦ୍ରାଣୀ କଣ କରୁଛନ୍ତି ନା ସେ କଦଳୀ ଚୋପା ଦେଇକି କଦଳୀ ପକାଇ ଦେଉଛନ୍ତି, ଏଭଳି ଖାଦ୍ୟ ଦେଉଛନ୍ତି। ତେଣୁ ଭଗବାନ ସେଇଟା ଗ୍ରହଣ କରୁଛନ୍ତି। ତେଣୁ ଆମର ଭାଗବତ ମଧ୍ୟ ଏଇ ଶ୍ଳୋକରେ ଅଛି, ଯେତେବେଳେ ଭାଗବତ ପ୍ରସଙ୍ଗ ଅସୁବିଧା ହେଲେ ଯେତେବେଳେ ସୁଧାମ ପ୍ରସଙ୍ଗ ଆସିବ ସେତେବେଳେ ମଧ୍ୟ ଏହି ଶ୍ଳୋକଟି ଭଗବାନ କହିଛନ୍ତି। ଏବଂ ସେହି ଶ୍ଳୋକର ଭାବାର୍ଥରେ ଆମର କହୁଛନ୍ତି ଯେ ଫୁଲଟା ସାଧାରଣତଃ କାହାକୁ ଖାଇବାକୁ ଦିଆଯାଏନି, ଅତ୍ରମ ପୁଷ୍ପମ ଫଳ ପୁଷ୍ପମ ଯୋଉ କୁହାଯାଇଛି ପୁଷ୍ପଟା ସାଧାରଣତଃ କାହାକୁ ଖାଇବାକୁ ଦିଆଯାଏନି, ପ୍ରାୟ କେତେଟା ସ୍ପେସିଫିକ ଫୁଲ ଜଣେ ଖାଇଦେଇ ପାରନ୍ତି, କିନ୍ତୁ ସାଧାରଣତଃ ଫୁଲ କେହି ଖାଆନ୍ତି। କିନ୍ତୁ ଭଗବାନ କହୁଛନ୍ତି ଫୁଲ ଦେଲେ ମଧ୍ୟ ମୁଁ ଗ୍ରହଣ କରିବି, ଅର୍ଥାତ୍ ଖାଇବି ମାନେ କ'ଣ ନା ମୁଁ ଆଉ ସେଠି ଦେଖୁନି କେଉଁଟା ମୋତେ ଦିଆଯାଏ, ଚୋପା କଣ କଣ ଦିଆଯାଏ ଖାଇବାକୁ, ସବରି ଯୋଉ ଅଇଠା ଭରକୋଳି ଦେଇଛି ସେଇଟା କଣ ଖାଇବାକୁ, ଅଇଠା ଜିନିଷ ଆମେ ଦଉଛେ ଖାଇବାକୁ, କିନ୍ତୁ ଭଗବାନ ଆଉ ସେସବୁ ଦେଖୁନାହାନ୍ତି। ଭଗବାନ ଭକ୍ତି ଭଗବାନ ସେଠି ଦେଖୁନାହାନ୍ତି ଏଇଟା ମୋତେ କଣ ଦେଇଛି ଖାଇବା ପାଇଁ, ସେସବୁ ଦେଖୁନାହାନ୍ତି। ତେଣୁ ଭଗବାନ ସେଠି ଭକ୍ତି ଯେ ସେ ଆଉ ଦେଖୁନାହାନ୍ତି ଫୁଲଟା ଖାଇବେନି, ଏଇଟା ଶୁଣିବା କଥା ଭଗବାନ ଫୁଲଟାକୁ ମୋତେ ଖାଇଦେଉଛନ୍ତି, ମାନେ ଏତେ ଭକ୍ତିରେ ସେ ବିମୋର ହେଇଥିଲେ ଭକ୍ତ ଭାବ। ସେଇ ଆମର ଖାଦ୍ୟ କରାଯାଇଛି, ଇଏ ହେଉଛି ସତ୍ୟମର ଖାଦ୍ୟ, ଯେମିତି ରଜ ସମବର ଖାଦ୍ୟ ସବୁ ରହିଛି, ବିଭିନ୍ନ ଆମର ଆମିଷ ଜିନିଷ ଅମେଧ୍ୟ ବୋଲି କୁହାଯାଇଛି, ଚାମେଧ୍ୟ ଆନନ୍ଦ ଚାମେଧ୍ୟ କହିଲେ ସେ ମାଛ ମାଂସ ଆରମ୍ଭ ହୋଇଛି, ଇଏ ହେଉଛି ତମବର ଖାଦ୍ୟ। ତେଣୁ ଏହିସବୁ ଯେଉଁ ଆମର କେଉଁ ପ୍ରକାର ଖାଦ୍ୟ ଗ୍ରହଣ କରିବା, କେଉଁ ପ୍ରକାର ଆଚାର ଭଗବାନଙ୍କ ନାମ କରିବା, ଏବଂ କେଉଁ 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 ଜିନିଷରେ ଆମେ ନିବୃତ ରହିବା, କେଉଁ କେଉଁ ଜିନିଷରେ ଆମେ ପ୍ରଭୁତ ରହିବା, ଏସବୁ ମଧ୍ୟ ବିଭିନ୍ନ ସାଧାରଣ ବର୍ଣ୍ଣନା କରିବା। ତେଣୁ ପ୍ରାଥମିକ ଜିନିଷ ହେଉଛି ଭଗବାନଙ୍କର ନାମ ଜପ କଲେ ଆସ୍ତେ ଆସ୍ତେ ଆମେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଏସବୁ ଜିନିଷ ଜାଣିବା, ବିଭିନ୍ନ ଅପରାଧ ସବୁ ରହିଛି, ବିଭିନ୍ନ ସବୁ ରହିଛି ଯୋଉଗୁଡ଼ା ଆମେ ତ୍ୟାଗ କରିବା କଥା, ସେ ଜିନିଷ ଆମେ ପ୍ରଥମେ ଜାଣିପାରୁନୁ। ଅନାମିଳ ଅନାମିଳ ବର୍ଣ୍ଣନା କରାଯାଇଛି, ସେ ବହୁତ ପ୍ରକାର ପାପି ଅନାମିଳ ବି ଆରାଧ୍ୟ ଇମୁଦ ଶ୍ରଦ୍ଧା କୁ ଦେଖ ଅଜାମିଳ ପ୍ରସଙ୍ଗ ରହିଛି, ଅଜାମିଳ ମୃତ୍ୟୁ ମୁଖେ ପଡିଛି ମୃିୟମାଣ, କାରଣ ଆମେ ଆମେ ଯଦି ଜୀବନ ଥିବା ସମୟରେ ଭଗବାନଙ୍କ ନାମ ତାହେଲେ ତାର କଣ ଫଳ ହବ, ଏବଂ ମୃିୟମାଣ ହରେ ନାମ ଭଗବାନଙ୍କ ନାମ ଯୋଉ ରହିଛି ନାରାୟଣ କହିଛି ସେ ଗୃହନ ପୁତ୍ର ପଚାରିତ, ଭଗବାନ ସିଧାସଳଖ ଭାବେ ଡାକିନି, ସେ ନିଜ ପୁଅ ପାଞ୍ଚ ବର୍ଷର ପୁଅ ତାକୁ ଅଠାଅଶୀ ବର୍ଷ ବୟସରେ ସେ ଦେବଦୂତ ମାନେ ଆସିଥିଲେ, ତେଣୁ ତାଙ୍କର ପାଞ୍ଚ ବର୍ଷର ପୁଅ ସେ ଖେଳୁଛି, ତାର ନାମ ରଖା ହେଇଛି ନାରାୟଣ, ତେଣୁ ସେଇ ନାରାୟଣ ସେ ଡାକିଛି ଗୃହନ ପୁତ୍ର ପଚାରିତ, ପୁଅକୁ ରଖିବା ପାଇଁ ସେ ଭଗବାନଙ୍କ ନାମ ନେଇଛି। ଯଦି ଆମେ ସିଧାସଳଖ ଭଗବାନଙ୍କ ନାମ ନେବା ତାହେଲେ ତାର କଣ ଫଳ ହବ, ବିଶ୍ୱାସ ଚାରୋଟି ଜିନିଷ ରହିଛି ଆଦେହରେ ବୈଶିଷ୍ଟ୍ୟ ରହିଛି ଚାରୋଟି, ଏବଂ ଅଜାମିଳ ବି ଅଜାମିଳ କହିଲେ କଣ ମାନେ ବହୁତ ପ୍ରକାର ପାପ କରିଥିଲା, ମନା କରାଯାଉଛି ଚିତ୍ରଗୁପ୍ତ ତାର ପାଞ୍ଜି ବିରାଟ ଗୋଟେ ପାଞ୍ଜି କରିଥିଲେ ବିରାଟ ପାଞ୍ଜି, ତେଣୁ ଯେଉଁମାନେ ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇକି ଯାଉଛନ୍ତି ଭଗବାନଙ୍କ ନାମ ଗ୍ରହଣ କରିବେ ତାହେଲେ ତାର କଣ ଅଜାମିଳ ବି ଏବଂ ଅଜାମିଳ ଅଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେଇ ଶ୍ରଦ୍ଧା ସହିତ ଭଗବାନଙ୍କ ନାମ ନେଇ ଯଦି ଆମେ ଭଗବାନଙ୍କର ନାମକୁ ଶ୍ରଦ୍ଧାରେ ଗ୍ରହଣ କରିବା ତାହେଲେ ତାର କଣ ସେ ଚାରୋଟି ଜିନିଷ ବୈଶିଷ୍ଟ୍ୟ ରହିଛି। ତେଣୁ ବହୁତ ବିଶେଷ ସକେଇ ଦିନ ଆଜି ଗୋଟେ ବହୁତ ପୁଣ୍ୟ ଅତିଥି ଭଗବାନଙ୍କର ଆଜି ଆଜିର ଦିନରେ ଭଗବାନ ବନ୍ଧନ ହେଇଥିଲେ, ତେଣୁ ମା ଯଶୋଦା ତାଙ୍କୁ ଯେଉଁ ବନ୍ଧନ କରିଥିଲେ ସେଇଥିରୁ ଆମେ ଗୋଟିଏ ଶ୍ଳୋକ କହିକିରି ଆମେ ଯେଉଁ ରହିଛି ଆମର ଦାମୋଦର ଶ୍ଳୋକମ୍ ଇଏ ସତ୍ୟବତୀ ମୁନି ଏଇଟା ବର୍ଣ୍ଣନା କରିଛି, ମୁନି ଭଗବାନଙ୍କର ଏ ଲୀଳା ହେବା ପୂର୍ବରୁ ବର୍ଣ୍ଣନା କରିଛନ୍ତି, ଯେମିତି ବାଲ୍ମୀକି ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା ବର୍ଣ୍ଣନା କଲେ ଆନନ୍ଦମୟ ଆମେ ସମସ୍ତେ ଆନନ୍ଦ କରିବୁ କାରଣ ଆମେ ନିରାନନ୍ଦମୟ ଆମେ ଭୌତିକ ଆନନ୍ଦ ପାଇବା ଚାହୁଁଛେ, ସେ ଆନନ୍ଦ ହଉଛି ଦୁଃଖ ଜଣାଏ। ଆମେ ବହୁତ କଷ୍ଟ କଲେ କିଛି ସୁଖ ପାଉଛୁ, ଆନନ୍ଦ ପାଉଛୁ। ଯୋଉ ଆନନ୍ଦ ଆଜି ଅଛି ସେ ଆନନ୍ଦ ଅନ୍ତ ଅଛି। ଯେଉଁମାନେ ପ୍ରକୃତ ବୁଦ୍ଧିମାନ ଅଛନ୍ତି ସେମାନେ ସେଥିରେ ଆନନ୍ଦ, ଯେଉଁମାନେ ପ୍ରକୃତ ବୁଦ୍ଧିମାନ ଅଛନ୍ତି ସେମାନେ ଏଇ ଭଗବାନଙ୍କ ସେବାରେ ନିଯୁକ୍ତ ରହିକି ସେ ଆନନ୍ଦ ପ୍ରାପ୍ତ କରନ୍ତି। ପ୍ରକୃତ ଆନନ୍ଦ ସେଇଠି ହିଁ ରହିଛି। ସତର୍କୁ ମୁଁ ସେବା କରୁଛନ୍ତି ଯେ ନମାମି ସ୍ୱନାମ ସଚିଦାନନ୍ଦ ରୂପ ନସତ୍ କୁଣ୍ଡ ଭାଗ ଭଗବାନ ଯେଉଁ କର୍ମରେ ତାଙ୍କର କୁଣ୍ଡଳ ଖେଳ କରୁଛି। ଭଗବାନଙ୍କ ଶରୀର ଏଭଳି ଯେ ସାଧାରଣତଃ ଆମେ ଯେଉଁ ଅଳକାର ଲଗାଉଛେ ସେଇଟା ଅଳକାର ଦ୍ୱାରା ଆମ ଶରୀର ବିଭୂଷିତ ହେଉଛି ବା ଶରୀର ଆମର ସୌନ୍ଦର୍ଯ୍ୟ ଆସୁଛି, କିନ୍ତୁ ଭଗବାନଙ୍କର ଯେଉଁ ଅଳଙ୍କାର ସେ ବିପରୀତ। ଭଗବାନଙ୍କର ଅଳଙ୍କାର ଅଳଙ୍କୃତ ହେଉଛି କିଭଳି ନା ଭଗବାନଙ୍କ ସୌନ୍ଦର୍ଯ୍ୟ ବିପରୀତ ଜିନିଷ ଭୂଷଣ ଆମ କରି କୁହାଯାଇଛି ଭଗବାନଙ୍କ ପୂଜା ସ୍ଥାନ ଭଗବାନଙ୍କ ଯେଉଁ ଭୂଷଣ ଏ ଭୂଷଣ ଭୂଷିତ ହେଉଛି ଭଗବାନଙ୍କ ଅଙ୍ଗ ଦ୍ୱାରା। ଭଗବାନଙ୍କ ଅଙ୍ଗ ଏତେ ସୁନ୍ଦର ତେଣୁ ସେ ସୌନ୍ଦର୍ଯ୍ୟରେ ଏ ଅଳଙ୍କାର ସବୁ ବିଭୂଷିତ ହେଉଛି, ବିପରୀତ ଭଗବାନଙ୍କର। ତେଣୁ ସତ୍ୟ କହୁଛନ୍ତି ଯେ ନସତ୍ କୁଣ୍ଡଳ ଓ କୁଳେ ଭାଗ ଭଗବାନ ବିଭିନ୍ନ ଲୀଳା ମାତା ଦଶରା ରହିଛନ୍ତି ଏବଂ ରୋହିଣୀ ମାତା ମଧ୍ୟ ରହିଛନ୍ତି। ଛୋଟ ପିଲାବେଳୁ ସେ ଭଗବାନ ବିଭିନ୍ନ ପ୍ରକାର ଯେଉଁ ଲୀଳା କରୁଛନ୍ତି ସେ ତାଙ୍କ ମୁଣ୍ଡ ଖରାପ ହେଇଯାଉଛି, ବାଛୁରୀ ଲାଞ୍ଜ ଧରି ଚିନ୍ତା ହେଉଛନ୍ତି, ଆଉ ବିରାଡ଼ି ପାଣିରେ ହାତ ପେଇ ଦେଉଛନ୍ତି, ସାପ ସାପକୁ ଧରିକି ପୋଉଛନ୍ତି। ଏଇଭଳି ଭାବରେ ଭଗବତ ଦଶମ ମନା କରାଯାଇଛି ଏକା ସତ୍ୟରେ ଯେ ମା ତାଙ୍କର ମା ଯଶୋଦା ବା ରୋହିଣୀ ମାତା ଯଦି ମନା କରେ ମଧ୍ୟ ଭଗବାନ ସେଇ ସବୁ ବିଡ଼ା କରିବେ, ଭଗବାନ ରାମଚନ୍ଦ୍ରରେ ସେ ବିଡ଼ା କରିନା ମା ତାଙ୍କର ଯଶୋଦା ମା ଯାହା କହିବେ ସେ ଅନୁସାରେ ସେ କାର୍ଯ୍ୟ କରୁଛନ୍ତି, ସେ ଏଇଭଳି ଇଏ କରିନାହାନ୍ତି। କିନ୍ତୁ ଭଗବାନ କୃଷ୍ଣ ଯାଇକି ସବୁ ପ୍ରକାର ତାଙ୍କ ଲୀଳା ଗୋକୁଳରେ ସବୁଆଡ଼େ କୋଉଠି ଯାଇକି ଲଣ କରୁଛନ୍ତି, ତେଣୁ ଭଗବାନ ମାତ ଦଶରଥ ପାଣି ତା କର ସବୁ ମନା କରାଯାଇଛି। ମାତ ଦଶରଥ ମାନେ କାହିଁକି ସମସ୍ତେ ଅଛି ତାଙ୍କୁ ପାଖରେ ଦେଉଛନ୍ତି ଅଭିଯୋଗ ଦେଉଛନ୍ତି ଯେ ତମର କୃଷ୍ଣ ଯାଇକି ଆମର ଘରେ ମୁଣ୍ଡବଣି ଭାଙ୍ଗି ଦେଉଛନ୍ତି, ଖାଲି ଖାଲି ନିଜେ ଖାଉନାହାନ୍ତି, ମାଙ୍କଡ଼ ମାନେ ଦେଉଛନ୍ତି, କାଉ ମାନେ ଦେଉଛନ୍ତି, ଭଗବାନ ଦେଉଛନ୍ତି, ସମସ୍ତେ ଖାଇବୁ ନିଜେ ଖାଉନାହାନ୍ତି। ଏଭଳି ଭାବେ ସମସ୍ତେ ଯେତେବେଳେ ଅଭିଯୋଗ କଲେ ସେତେବେଳେ ମାତ ଦଶରଥ ମୁଁ ଯାଇକି ବାଧେଇ ପାଣି ସେ ଗାନ୍ଧୀରା ବେଳେ ଯେତେବେଳେ ଆନୁସନ୍ ସେତେବେଳେ ଦୁରିଆଙ୍କୁ ସର୍ଟ କରୁଛି, କାହିଁକି ସେଟା ଆମର କାହିଁକି ସେଟା ଦୁନିଆଙ୍କୁ କମିଯାଉଛି। ତେଣୁ ଏଇଭଳି ଭାବରେ ଶତ୍ରୁ କହୁଛନ୍ତି ଗୋକୁଳରେ ଏଇଭଳି ଭାବରେ ସେ ବିଭିନ୍ନ ଲୀଳା ସବୁ କରୁଛନ୍ତି, କୁଣ୍ଡାଳ ଗୋକୁଳେ ଯଶୋଦା ଲୀଳାର ଖରାପ ଭାବୁନା ଯଶୋଦାଙ୍କ ପାଖରେ ଭୟ କରୁଛନ୍ତି ଭଗବାନ ଭଗବତ ଭାଗବତ ମନା କରୁଛନ୍ତି। ପ୍ରକୃତରେ ସବୁକିଛି ସମସ୍ତେ ଭଗବାନ ଭୟ କରୁଛନ୍ତି, ଆମେ ଗୋଟେ ଭୟ କରୁଛେ ଏ ଭୟଟା କାହାକୁ କରୁଛେ ନା ମୃତ୍ୟୁ ଭୟ କରୁଛେ, କିନ୍ତୁ ମୃତ୍ୟୁ ମଧ୍ୟ ଭଗବାନ ଭୟ କରୁଛନ୍ତି। ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରି ସବୁବେଳେ ତାଙ୍କ ମାତା ଦେବତୀ କହୁଛନ୍ତି ଯେ ମଦ୍ ଭୟାତି ସୂର୍ଯ୍ୟ ସ୍ଥପତି ମଦ୍ ଭୟା ବସ୍ତିନ୍ଦ୍ର ଅଗ୍ନି ମୃତ୍ୟୁ ସ୍ଥିରତି ମଦ୍ ଭୟା ମଦ୍ ଭୟା ବାଟି ବାହାରିଆମ ବର୍ତ୍ତମାନ ଯେଉଁ ଭଗବାନ କରାଉଛନ୍ତି ସେ ଭଗବାନଙ୍କର ଆଜ୍ଞା କରାଉଛନ୍ତି। ସୂର୍ଯ୍ୟ ସ୍ଥପତି ମଦ୍ ଭୟା ସୂର୍ଯ୍ୟ ମଧ୍ୟ ତାଙ୍କ ନିର୍ଦ୍ଦିଷ୍ଟ ଚକ୍ରରେ ଭୂମିକା କରାଯାଉଛି, ଯେଉଁ କାଳଚକ୍ର ଦିଆଯାଇଛି ସେଇ ଚକ୍ରରେ ସୂର୍ଯ୍ୟ ଭୂମିକା ନେଉଛନ୍ତି ଭଗବାନଙ୍କର ଆଜ୍ଞାରେ ସେ କରୁଛନ୍ତି। ଏବଂ ବସନ୍ତ ଇନ୍ଦ୍ର ଇନ୍ଦ୍ର ଯେଉଁ ବର୍ଷା କରୁଛନ୍ତି ଆସନ୍ତାକାଲି ସେ ବିଷୟରେ ବର୍ଣ୍ଣନା କରାଯିବ। ଗୋବର୍ଦ୍ଧନ ନନ୍ଦ ମହାରାଜ ଭଗବାନଙ୍କର ଏହାକୁ ଇନ୍ଦ୍ରକୁ ପୂଜା କରୁଛନ୍ତି, କିନ୍ତୁ ଭଗବାନ ଯେଉଁ ଆସୁଛନ୍ତି ତାଙ୍କର ଭଗବତା ଦେଖିବା ପାଇଁ ଆସୁଛନ୍ତି, ତେଣୁ ବିଭିନ୍ନ ଦେବାଦେବୀ ପୂଜାକୁ ସେ ବନ୍ଦ କରୁଛନ୍ତି, ତେଣୁ ଇନ୍ଦ୍ରଙ୍କର ପୂଜାକୁ ସେ ବନ୍ଦ କଲେ। ତେଣୁ ପୂଜା ବନ୍ଦ କଲେ ସେତେବେଳେ ସାଙ୍ଗେ ସାଙ୍ଗେ ସେ ଇନ୍ଦ୍ର ରାଗିକିରି ସେ କ'ଣ କରିବା ବର୍ଷା କରିବା ଏ ଭୌତିକ ଜାଗତ ଧ୍ୱଂସ ହବ ସେତେବେଳେ ଯେଉଁ ବର୍ଷା ସବୁ ଆସିବ ସମର୍ଥକ ବର୍ଷା ଏସବୁ ରହିଛି ସେଇ ସମର୍ଥକ ମେଘକୁ ଆଦେଶ ଦେଉଛନ୍ତି, ତେଣୁ ଯାଇକି ମଥୁରା ଇନ୍ଦ୍ରକୁ ଧ୍ୱଂସ କରିବ। ତେଣୁ ଯେତେବେଳେ ଇନ୍ଦ୍ର ସେସବୁ କରୁଛନ୍ତି ଏସବୁ କରିବା ପୂର୍ବରୁ ଭଗବାନ ଯେଉଁ ଇନ୍ଦ୍ରକୁ ବନ୍ଦ କଲେ ଇନ୍ଦ୍ର ବନ୍ଦ କଲେ ତାକୁ ଭଗବାନ କହୁଛନ୍ତି ତାର যে বর্ষপিন্দ্র, ইন্দ্র যে বর্ষাকে শুনছে মহাদেব বর্ষা, ভগবান কৃষ্ণ বলছেন সেটা সেটা কাকু নন্দমান নন্দমার কৌশলী যে মহেন্দ্র কি করেছে মেঘ যে বর্ষা হচ্ছে সে রজকোণা দ্বারা প্রবাস হয়ে কিন্তু মেঘ বর্ষা করছে, মহেন্দ্র কি করেছে মহেন্দ্র বা ইন্দ্র কোণ করি মা ইন্দ্র যেন বহন করে নেই ভগবান সেটা করছে তেমন গোবর্ধন ধারণ করছে ইন্দ্র বহুত কৃষ্ণ বর্ষা করছে তো দেখি গোবর্ধন সে ধারণ করছে বর্ণনা করছে এবং মৃত্যু চলাতি মানুষ মৃত্যু স্বয়ং মৃত্যু মৃত্যুরা মৃত্যু রয়েছে মৃত্যুর মধ্যে মূর্তি হচ্ছে যমরাজ যমরাজ মধ্যে ভগবানের নির্দেশ শিশু কার্য করছে ভগবান মৃত্যু সে ভয় করছে সেই ভগবান নিজে যশোদা কাছে যশোদা কি ভয় পড়া না যশোদা বিহার পড়া রামস্থান হচ্ছে আমার মৃত্যু এই যশোদাটা সে তাকে যদি ধরেছে বহুত কষ্ট করেছে সে ধরা পড়ুন না সময় এটা প্রকৃতরে আমার বর্ণনা করে দিয়েছি ভাগবত দশম স্থানে আসছে কথা মথুরা বিহার আসছে কথা যেউ রয়েছেন্তি কালধবন এবং জরাসন্ধ দুজন এক সময় আসছেন তাকে আক্রমণ করিয়া পাই কালধবন আসি শক্তি পাইছি বা তাকে বর দিয়েছি যে ডিস্টার্ব করিব দেবতা চাইলে সে দূর করিবে এই বরটি সে দেবতা মানুষকে প্রাপ্ত হয়েছে ভগবান কিন্তু যেতে কৃষ্ণ দেখিলে মাতা তাঙ্কর বহুত ক্লান্ত হয়ে জয় শ্রী ভগবদ গীতা কী জয় শ্রীমান রাজ কী জয় শ্রীদেব কী অনন্ত গোবিন্দ বৈষ্ণব কী
ভগবান নিজে দিয়েছেন সর্বদা তাঙ্ক দ্বারা সৃষ্টি সংসারী ভগবান প্রিয় ভক্ত কিপর ব্যালেন্স ভগবান মানে ভক্ত মানে কোথায় আনন্দ পাইবে না ভগবান লীলায়? ভগবান যে আসছন্তি আমি সমস্ত বৌদ্ধদেব কেমন উদ্ধার করবে সেটাই ভগবান আসছন্তি। ছাড়ে পাপ স্তরে অনেক সমস্তকে সুযোগ প্রদান করা যাচ্ছে ভগবান ভক্তি করা সে ভক্তির আমি প্রথম আবশ্যকতা হচ্ছে আমি উদ্দিত গুরুঙ্কর উদ্দিত গুরুঙ্কর গেলে কেমিতি সে ভৌতিক জগৎ সব কিছু জিনিস ঋষিকেশ মানে নির্বন্ধ কৃষ্ণ সম্বন্ধে যুক্ত বৈরাগী মধ্যে সব কিছু হচ্ছে ভগবানঙ্কর তেমন এইসব ভগবান সম্বন্ধে যদি আমি লগাই পারিবা তাকে যুক্ত বৈরাগী বলে কাজ সবকিছু এই ভৌতিক জগতের আমি যা দেখুছি সবকিছু ভগবান তেমন এই সবকিছু কেমিতে আমি ভগবান সেবা লগাইবা সেটা গুরুদেব আমি
বতাইবে গুরু
ভগবান যদি জগৎ গুরু তাহলে সে কাহিনী গুরু গ্রহণ কলে সন্দীপ দিনে তো সব জ্ঞান প্রাপ্ত হয়ে কিন্তু সেটা আমি দেখা সেটাই চতুর্দার ভগবান গুরু হচ্ছে গুরু সে হচ্ছেন ভগবান স্বরূপ ভাগবত একাশ বর্ণনা করবে আচার্য মা বিরানী আপনি ভগবান গুরু বলে ভাবলা সে গুরু মধ্যে সেগুলো ভগবান বলে গ্রহণ করবে কারণ ভগবান সঙ্গে আমি সীতা সরব সফল করিপারিবি ভগবান সে ব্যবস্থা করছেন গুরু শাস্ত্র বিষয়ে মনে করছেন সে বিষয়ে মানে সে শাস্ত্র মধ্যে আমি নিজে পড়িকি জানিপারিবানি সেটা মধ্যে গুরু শাস্ত্র গুরু আপনাকে আপনাকে জানা গুরু মধ্যে আসিকি সেই শাস্ত্রটাকে কেমিতি আমি বুঝিবা শাস্ত্র অর্থটাকে সময় বুঝিপারিবেনি তেমন গুরু মধ্যে সেটাকে সেই শাস্ত্রটা কেমন বুঝাইব সেটা মধ্যে বুঝে আপনার উপরে ভগবান মধ্যে আমার রোহিত পরমাত্মার উপরে আমার জ্ঞান প্রদান করছেন কিন্তু সেই জ্ঞানটা আমি বুঝিপারিবানি তেমন এটা বুঝিবা পাই ভগবান সে ব্যবস্থা করছেন গুরু আমি সেই গুরু
পচাইবা যদি আপনার কিছু ভাল জিনিস গ্রহণ করলে ক্ষেত্রে
এই ভালো এই মন্দ এসব ভালো আমি কথা কথা আমি বলছি এটা ভালো এটা মন্দ ভগবান অর্জুন অর্জুন কথা সেটা বলছিলেন যে মোটামুটি যুদ্ধে ଭଗବାନ ଯୁଦ୍ଧ କରନ୍ତି ଭଗବାନ ଯାଉଛନ୍ତି
ଆପଣ ସମ୍ପୂର୍ଣ୍ଣ ସମୟରେ ରହିଲେ ଆଉ ଭ୍ରମଣ ନ କରିବାର ପ୍ରଶ୍ନ ଆସିଲା କୋଉଠି ଭଗବାନ ତ ଯାହା କହିଯାଇଛନ୍ତି ସେଇଟା ହିଁ ତ ବାଧ୍ୟ ଶରଣାଗତିରେ ରହିଲେ ଆପଣ ଆଉ ଭଲ ମନ୍ଦ ବାଛିବାର କିଛି ନାହିଁ ମହାମନ୍ତ୍ର ଟିକେ କରିବେ।